स्वागत जणाउँछु। यही चैतन्य चरितामृत यही भागवतम भागवत आम सब पाठ करुचे से महाप्रभु विषय वर्णना कर आज आम चैतन्य चरितामृत केवल चैतन्य महाप्रभु विषय कहते पूर्व कह नाम श्री श्रीमद गौरवंद सिंह महाराज कहते ये भागवतम चैतन्य महाप्रभु विषय कह भगवान रामचंद्र विषय कह भगवान कृष्ण विषय कह एकादश स्कंद पंचम अध्याय बतीस श्लोक बतीस नापर श्लोक कह ये भगवान कृष्ण विषय शुणु आज पर्यंत भगवान कथा चलती भागवत कथा सी चैतन्य महाप्रभु कथा यहाँ इनडाइरेक्टली शुणु आज डायरेक्ट शुणा चैतन्य चरितामृत चैतन्य चरितामृत भक्त कथा शुणा ये भक्त भागवत व्रत भागवत सब दिन श्रवण करते आज भक्त भागवत विषय श्रवण करवा माधवेन्द्र पुरी दुई जन भागवत अच्छा जड़े अच्छा ग्रंथ भागवत जड़े अच्छा भक्त भागवत तेनाली ग्रंथ भागवत विषय श्रवण करते आज आम भक्त भागवत भी शुणा महाधवेन्द्र पुरी आमर जो ये धारा हूँ माधवेन्द्र पुरी के धारा आम ये धारे आसुचे आम जो माधव गौड़ी संप्रदाय रही ब्रह्म माधव गौड़ी संप्रदाय ये ब्रह्म माधव गौड़ी संप्रदायर एट मूल हूँ जदि ब्रह्म माधवाचार्य ब्रह्मानंद मूल किंतु माधवेन्द्र पुरी ठारू प्रकृत में ये जो वैष्णव जो धर्म रही विकशित लाभ कला ता पूर्व विकशित लाभ कर ना यहाँ वर्णना कर चैतन्य चरितामृत देख ला खुल आदिलीला तृतीय अध्याय पंचानबे 95 वर्ष वर्णना कर चैतन्य चरितामृत आदिलीला तृतीय अध्याय पंचानबे श्लोक माधव ईश्वर पुरी सचि जगन्नाथ अद्वैत आचार्य प्रकट महिला से साथ भगवान जो आसती से समय रे भगवान आसा पूर्व सब जो मैंने गुरुजन मान सब आसती आम देखिए भागवत दशम स्कंदर मत सुविधा कह जाए जो भूमि भगवान लीला कहते सब वर्ष जो भूमिदेवी भाराक्रांत होते ब्रह्मा पाखको ब्रह्मा देवता मानते जाते भगवान पाखक क्षीर समुद्र निकट को जाते क्षीर समुद्र निकट से कौन पुरुष शुक्र मंत्र भगवान को स्तुति करुले से ब्रह्मा हृदय से संवाद देते कहते वसुदेव गुरु साक्षात भगवान पुरुष पर जनिष्यंतिया संभव सुरस्त्रीय भगवान आसवे वसुदेव गृह आसवे तेणु देवता मैंने पत्नी मान सब आस भाग तेनाली भाव में जो मैंने भगवान कृष्ण लीला सब भाग नहीं समस्ते ये महाप्रभु लीला सब भाग नहीं बर्तमान कथार जो मैं भाग नौ पार्सल तेणु ये भगवान आयुन पूर्व पिता माता मान सब गुरु मान गुरुजन मान सब आसभ भाव भगवान जी गौर से कृष्ण से जगन्नाथ जो गौरांग महाप्रभु श्री कृष्ण से जगन्नाथ किंतु भागवतम चैतन्य चरितामृत तफात हो कौन जदि से भगवान कथा कह तफात हूँ कौन ना भागवत हूँ ग्राजुएसन स्टडी आ चैतन्य चरितामृत हूँ पोस्ट ग्राजुएसन स्टडी आगे उन्नत स्तर कथा आन्नत स्तर कथा आम योग्यता ना से आम को भागवत चैतन्य चरितामृत आस्वादन करना किंतु जो मान योग्यता रही आस्वादन कर माधुर्य लीला रही आधार्य लीला जो कृष्ण प्रेम प्रदान करगवान कृष्ण से कृष्ण प्रेम प्रदान कर चैतन्य महाप्रभु जहाँ कृपार आम सात दिन धरिक कथा कह वर्तमान स्थान धाम भक्त मान बहुत अनुरोध कर चैतन्य महाप्रभु कथा कह चैतन्य महाप्रभु कथा कह बर्तमान सुजोग मिलला महाप्रभु कथा बहुत उन्नत स्तर कथा आम योग्यता नहीं जहाँ कृपा प्रार्थना करवा आज दैव क्रमे माधवेन्द्र पुरी तिथि पड़ू पंदर तारीख ना कहीं पड़ी तिरघर तिथि रही पंदर तारीख रे துவாதசி திதி செய்தனா படிவோ மாதந்திர புரிங்கிற திருவு திருவ திருவாய் மாதந்திர புரிங்கிற பூர்ணம் கிருப்பா கர்த்தாவா ତାଙ୍କର ତିରୁଭାଗ ଉପଲକ୍ଷେ ଏଇ ମାଧବେନ୍ଦ୍ରପୁରୀ କଥା କୁହାଯାଉଛି ଆମର ବୈଷ୍ଣବ ଧର୍ମ ଏଇ ମାଧବେନ୍ଦ୍ରପୁରୀଙ୍କ ଠାରୁ ବିକଶିତ ଲାଭ କରିଛି ତା ପୂର୍ବରୁ ବିକାଶ ଲାଭ କରିନଥିଲା ତେଣୁ ଏଠି ଭଗବାନ ଆସିବା ପୂର୍ବରୁ ଏମାନେ ସବୁ ଆସୁଛନ୍ତି ମାଧବେନ୍ଦ୍ରପୁରୀ ଈଶ୍ୱରପୁରୀ ଯେହେତୁ ଭଗବାନଙ୍କର ମହାପ୍ରଭୁଙ୍କର ଗୁରୁ ଏବଂ ମାଧବେନ୍ଦ୍ରପୁରୀ ହେଉଛି ଭଗବାନଙ୍କର ଗୁରୁଙ୍କର ଗୁରୁ ମାଧବେନ୍ଦ୍ରପୁରୀ ଏତେ ମହାନ ଭକ୍ତ ସେହିଭଳି ଭାବରେ ସଚୀ କିଏ ସଚିନ ମା ସଚୀ ସଚୀ ମାତା ମଧ୍ୟ ଆସିଥିଲେ ଏବଂ ଜଗନ୍ନାଥ ତାଙ୍କ ପିତା ଜଗନ୍ନାଥ ଜୟ ଜୟ ଜଗନ୍ନାଥ ସଚିର ନନ୍ଦନ ତ୍ରିଭୁବନ କରେଜା ଚରଣ ବନ୍ଧନ ସେଇ ଭଗବାନ ଏବଂ ଅଦ୍ୱୈତାଚାର୍ଯ୍ୟ ଏମାନେ ସବୁ ଏକ ସତ୍ୟରେ ସବୁ ଆସିଥିଲେ ପ୍ରକଟ ହେଇଥିଲେ ସବୁ ତମେ ଧାମ ଭଗବତ ଧାମ ସବୁ ଆସୁଛନ୍ତି ଆମେ ଯେଉଁ ଗୋଲକଧାମ ରହିଛି ଗୋଲକଧାମରେ ଦୁଇଟି ପ୍ରକୋଷ୍ଠ ରହିଛି ଗୋଟିଏ ପ୍ରକୋଷ୍ଠରେ ଭଗବାନ କୃଷ୍ଣଙ୍କର ରାଧା କୃଷ୍ଣଙ୍କର ଲୀଳା ଚାଲିଛି ଆଉ ଗୋଟିଏ ପ୍ରକୋଷ୍ଠରେ ଗୌରାଙ୍ଗ ମହାପ୍ରଭୁଙ୍କ ଲୀଳା ଚାଲିଛି ଗୌରାଙ୍ଗ ମହାପ୍ରଭୁ ଲୀଳା ଆହୁରି ବହୁ ଆହୁରି ଅଧିକ ଆସ୍ୱାଦନୀୟ ଲୀଳା ସବୁ ରହିଛି ସେହିଭଳି ଭାବରେ ଆଜି ଲୀଳା ନବ ମଧ୍ୟ ଦଶ ନମ୍ବର ଶ୍ଳୋକରେ କୁହାଯାଇଛି ଜୟ ଶ୍ରୀ ମାଧବ ମାଧବପୁରୀ କୃଷ୍ଣ ପ୍ରେମପୁର ଭକ୍ତି କଳ୍ପ ତରୁତି ହଁ ପ୍ରଥମ ଅଙ୍କୁର ମାଧବପୁରୀ ହେଉଛନ୍ତି ଏଇ ଯୋଉ କୃଷ୍ଣ ପ୍ରେମ ରୂପକ ଯୋଉ ରହିଛି ପୁଷ୍ପର ଇଏ ଅଙ୍କୁର ଅଙ୍କୁରଦ୍ୱମ ହେଉଛନ୍ତି ମାଧବପୁରୀ ଠାରୁ ଆସିଲା ତା ପୂର୍ବରୁ ଆମର ଯୋଉ ବୈଷ୍ଣବ ତତ୍ତ୍ୱକୁ ଏଇଟାକୁ ପ୍ରକାଶିତ ହେଇନଥିଲା ତେଣୁ ସେଥିରେ ବର୍ଣ୍ଣନା କରାଯାଇଛି ପର୍ପଟ ସେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ପ୍ରଭୁପାଦ ମହାରାଜ କହନ୍ତି କାହିଁକି ମାଧବେନ୍ଦ୍ରପୁରୀ ଏଇ ଧାରାକୁ ଆସିଲେ ଏଇ ମାଧବାଚାର୍ଯ୍ୟଙ୍କ ଧାରାକୁ କାହିଁକି ଆସିଲେ ଆମର ଚାରୋଟି ବୈଷ୍ଣବ ସମ୍ପ୍ରଦାୟ ରହିଛି ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ କୀର୍ତ୍ତି ପାହାଣ ତେଣୁ ଏଇ ଚାରୋଟି ସମ୍ପ୍ରଦାୟରୁ ମାଧବେନ୍ଦ୍ରପୁରୀ କାହିଁକି ମାଧବ ସମ୍ପ୍ରଦାୟ ଆସିଲେ ନା ମାଧବ ସମ୍ପ୍ରଦାୟରେ ଭଗବାନଙ୍କର ଯେଉଁ ବିଗ୍ରହ ରହିଛି ବିଗ୍ରହର ପୂଜା ଉପରେ ବେଶୀ ଗୁରୁତ୍ୱ ଆରୋପ କରାଯାଇଥିଲା ସେଥିପାଇଁ ମାଧବେନ୍ଦ୍ରପୁରୀ ଏଇ ଧାରାକୁ ଆସିଲେ ଏବଂ ମହାପ୍ରଭୁ ମଧ୍ୟ ଏଇ ଧାରାରେ ଆସି ଗ୍ରହଣ କରିଛନ୍ତି ଧାରାକୁ ଗ୍ରହଣ କରିଛନ୍ତି ତେଣୁ ଆମେ ସେଇ ଧାରାରେ ଆସୁଛେ ତେଣୁ ମାଧବେନ୍ଦ୍ରପୁରୀ ତା ପୂର୍ବରୁ ଆମେ ଖାଲି ସମ୍ୟକ ସୂଚନା ଦେବା ମାଧବେନ୍ଦ୍ର ଏଇ ଯୋଉ ବୈଷ୍ଣବ ଧାରା ଯୋଉ ରହିଛି ବୈଷ୍ଣବ ଧାରା ପୂର୍ବରୁ ଏଇ ଯୋଉ ରହିଛି ଆମର ଏଇ ଯୋଉ ଭାରତ ବର୍ଷ ଇଏ ହେଉଛି ବୈଦିକ ସଭ୍ୟତା ରହିଛି ଏଠି ବେଦ ବେଦ ହେଉଛି ମୁଖ୍ୟ ମୂଳ ହେଉଛି ବେଦ ବେଦ ଉପରେ ଆମର ଏ ସଭ୍ୟତା ପ୍ରତିଷ୍ଠିତ ରହିଛି କିନ୍ତୁ ବୁଦ୍ଧଦେବ ଯେତେବେଳେ ଆସିଲେ ସେତେବେଳେ ଇଏ ଯେଉଁ ରହିଛି ବୈଦିକ ସଭ୍ୟତାଟାକୁ ସେ ଭାଙ୍ଗିଦେଲେ ନିନ୍ଦ ସେ ଯଜ୍ଞ ବିଧେୟ ରମଣ ସ୍ଥିତି ଯାହାତମ ସେ ବେଦକୁ ନିନ୍ଦା କଲେ ତେଣୁ ଆମର ବୈଦିକ ଯୋଉ ରହିଛି ବେଦ ରହିଛି ବେଦଟାକୁ ସେ ନିନ୍ଦା କରିବାରୁ ଏଭଳି ଭାବରେ ତାଙ୍କର କଣ ସେ ଏତେ ପପୁଲାର ଥିଲେ ବେଦ ସଭ୍ୟତାଟାକୁ ଲୋପ ପାଇଗଲା ତେଣୁ ବୁଦ୍ଧ ସଭ୍ୟତା ଆରମ୍ଭ ହେଲା ଆମେ ଯୋଉ ଆପଣମାନେ ଶୁଣିଥିବେ ଆମର ଇଏ ରହିଛନ୍ତି ଓଡ଼ିଶାରେ ବିଶେଷ ଭାବରେ ଯୋଉ ଧଉଳି ନଦୀ ରହିଛି ଧଉଳି ନଦୀ ନା ସେଇଠି ହଁ ସେଇଠି ଯୁଦ୍ଧ ହେଇଥିଲା ଅଶୋକ ଯୁଦ୍ଧ କରିଥିଲେ ଚଣ୍ଡା ଅଶୋକରୁ ସେ କଣ ଧର୍ମ ଅଶୋକରେ ପରିଣତ ହେଲେ ଅଶୋକ ରହିଥିଲେ ସେ କଥା କହୁଛି ପିଲାଦିନେ ଇଏ ଅଶୋକ ବୁଦ୍ଧ ଧର୍ମ ଗ୍ରହଣ କଲେ ବୁଦ୍ଧ ଧର୍ମ ଗ୍ରହଣ କରିକିରି ସବୁ କଣ ରାଜାଙ୍କ ପୃଷ୍ଠପୋଷକତାରେ ଆମର ବୈଦିକ ଧର୍ମ ନଷ୍ଟ ହେଇଗଲା ଏବଂ ବୁଦ୍ଧ ଧର୍ମ ପ୍ରସାର ଲାଭ କଲା ଏସବୁ କଥା ରହିଛି ତେଣୁ ଏଇ ବୁଦ୍ଧ ଧର୍ମକୁ ଲୋପ କରିବା ପାଇଁ ଭଗବାନଙ୍କର ଆଉ ଜଣେ ଅବତାର ଆସିଲେ ଯିଏକି ଭଗବାନ ଶିବଜୀଙ୍କର ଅବତାର ସେ ହେଉଛନ୍ତି ଶଙ୍କରାଚାର୍ଯ୍ୟ ଶଙ୍କରାଚାର୍ଯ୍ୟ ଆସିକି ମାୟାବାଦ ପ୍ରତିଷ୍ଠା କଲେ କାହିଁକି ନା ସେ ସମୟରେ ବେଦର ବେଦକୁ ପ୍ରତିଷ୍ଠା କରିହେଉନଥିଲା କାରଣ ବୁଦ୍ଧ ଧର୍ମ ଢାପି ଯାଇଥିଲା ତେଣୁ ଇଏ ଯୋଉ ରହିଛି ଆମର କଣ ବୈଦିକ ଧର୍ମକୁ ସେ ସମୟରେ ସ୍ଥାପନ କରିପାରି ଯାଉନଥିଲା ତେଣୁ ଆସିଲେ ଶଙ୍କରାଚାର୍ଯ୍ୟ ଆସିଲେ, ଶଙ୍କରାଚାର୍ଯ୍ୟ ଆସିକରି ଏ ମାୟାବାଦୀକୁ ପ୍ରତିଷ୍ଠା କଲେ। ମାୟାବାଦୀ ପ୍ରତିଷ୍ଠାର ଆବଶ୍ୟକତା ସେଭଳି ସେତେବେଳେ ଥିଲା ଏଇଭଳି ଭାବରେ। ତେଣୁ ସିଏ ବେଦର ଗୌଣ ଅର୍ଥଟାକୁ ପ୍ରକାଶ କଲେ, ମୁଖ୍ୟ ଅର୍ଥଟାକୁ ପ୍ରକାଶ କଲେ ନାହିଁ। ସିଏ କହିଲେ କ'ଣ ନା କ'ଣ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଗୌଣ ଅର୍ଥକୁ ପ୍ରକାଶ କଲେ ମୁଖ୍ୟ ଅର୍ଥକୁ ପ୍ରକାଶ କରିନାହାନ୍ତି। କାରଣ ସେ ସମୟରେ ସେ ଉପଯୁକ୍ତ ସମୟ ନଥିଲା ସେଟାକୁ ପ୍ରକାଶ କରିବା ପାଇଁ। ତେଣୁ ମାୟାବାଦ ସ୍ଥାପନ କରିକି ଶଙ୍କରାଚାର୍ଯ୍ୟ ବୁଦ୍ଧ ଧର୍ମକୁ ଲୋପ କରିଦେଲେ, ଭାରତବର୍ଷରେ ବୁଦ୍ଧ ଧର୍ମକୁ ଲୋପ କରିଦେଲେ। ତେଣୁ ବୁଦ୍ଧ ଧର୍ମ ପ୍ରାୟ ଲୋପ ପାଇଗଲେ। କିନ୍ତୁ ଏଇ ଯୋଉ ମାୟାବାଦ ରହିଥିଲା, ସେ ମାୟାବାଦଟା ମଧ୍ୟ ପ୍ରକୃତ ପ୍ରକୃତ ବୈଦିକ ସଭ୍ୟତା ନୁହଁ। ମାୟାବାଦ ହେଉଛି କୁହାଯାଇଛି ମାୟାବାଦ ଅସତ୍ ଶାସ୍ତ୍ର ପ୍ରଚ୍ଛନ୍ନ ବୌଦ୍ଧ ଉଚ୍ଚତେ ମୟେ ବେଦା ବେଦା ଦେବୀ କଳୋ ବ୍ରାହ୍ମଣ ମୂର୍ତ୍ତିନା। ଏ ଯୋଉ ମାୟାବାଦ ଯୋଉ ରହିଛି, ଇଏ ହଉଛି ବୁଦ୍ଧବାଦ ପ୍ରଚ୍ଛନ୍ନ ବୌଦ୍ଧ ଉଚ୍ଚତେ। ବୁଦ୍ଧଦେବ କହିଲେ ଭଗବାନ ନାହାନ୍ତି ଏଭଳି ଭାବରେ କହିଲେ, କିନ୍ତୁ ମାୟାବାଦରେ ସେ କହିଲେ ତାଙ୍କର ଭଗବାନ ଅଛନ୍ତି କିନ୍ତୁ ତାଙ୍କର ହାତ ନାହିଁ ପାଦ ନାହିଁ ଏଭଳି ଭାବରେ ସବୁ କହିଲେ ପ୍ରଚ୍ଛନ୍ନ ବୌଦ୍ଧ ଉଚ୍ଚତେ। ଏବଂ ଶିବଜୀ କହୁଛନ୍ତି ମୟେ ବିଦା ବିଦା, ମୁଁ ଏଇଟାକୁ ତିଆରି କରିଛି ପ୍ରଣୟନ କରିଛି କଳୋ ବ୍ରାହ୍ମଣ ମୂର୍ତ୍ତି ନା। କଳିଯୁଗରେ ଏଇ ବ୍ରାହ୍ମଣ ମୂର୍ତ୍ତି କହିଲେ ଶଙ୍କରାଚାର୍ଯ୍ୟରୁ ଆସିଲେ ଏଇ ମାୟାବାଦକୁ ସେ ସ୍ଥାପନ କଲେ। ତେଣୁ ସେ ମାୟାବାଦ ଭାଷ୍ୟ ଶୁଣିଲେ ହଏ ସର୍ବନାଶ, ଯେଉଁମାନେ ମାୟାବାଦକୁ ଗ୍ରହଣ କଲେ ସେମାନେ ଭଗବାନଙ୍କୁ ଭଗବାନ ଭକ୍ତ ହେଇପାରିଲେ ନାହିଁ, ନିଜେ ଭଗବାନ ବୋଲି ଦାବି କରିକିରି ଭଗବାନଙ୍କ ବିଷୟରେ କୌଣସି ଜାଣିପାରିଲେ ନାହିଁ। ଏଭଳି ଭାବରେ ବହୁତ ଶଙ୍କରାଚାର୍ଯ୍ୟଙ୍କ ସମୟରେ ଏଭଳି ଭାବରେ ସବୁ ବହୁତ ବିଦ୍ୱାନ ପଣ୍ଡିତ ମାନେ ଥିଲେ, କିନ୍ତୁ ସେମାନଙ୍କୁ ସବୁ ମହାପ୍ରଭୁ ଆସିକରି ତାଙ୍କୁ ସବୁ ତାଙ୍କର ଯୋଉ ଥିଲା ବହୁତ ଗୁରୁତ୍ୱ ଥିଲା ତାକୁ ସବୁ ଲାଘବ କଲେ, ସେମାନେ ସବୁ ବୈଷ୍ଣବ ଧାରାକୁ ଗ୍ରହଣ କଲେ। ତେଣୁ ମହାପ୍ରଭୁ ଯୋଉ ଆସିଲେ ଏଇ ମାଧବେନ୍ଦ୍ର ପୁରୀଙ୍କର ଧାରାରେ ଆସିଲେ, ମାଧବେନ୍ଦ୍ର ପୁରୀ ଏଇଭଳି ଭାବରେ ରହିଛନ୍ତି। ମାଧବେନ୍ଦ୍ର ପୁରୀଙ୍କର ଗୋଟେ ସଙ୍ଗୀତ ରଚନା କରିଛନ୍ତି, ସିଏ ଦୀନ ଦୟାଳଙ୍କ ନାହାତ ହୁଏ ମଥୁରା ନାହାତ କଦାପ ଲୋକେ, ସେ ଏଇଟାକୁ ଆମେ କହିବା ମାଧବେନ୍ଦ୍ର ପୁରୀଙ୍କ ଜୀବନୀ ଆମେ ଆଲୋଚନା କରିବା। ତେଣୁ ଏ ବିଷୟରେ ବିସ୍ତାର ଭାବରେ ଚୈତନ୍ୟ ଚରିତାମୃତର ମଧ୍ୟ ଲୀଳା ଚତୁର୍ଥ ଅଧ୍ୟାୟରେ ମାଧବେନ୍ଦ୍ର ପୁରୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ସେଇଠୁ ଆମ କଥାକୁ ଆରମ୍ଭ କରିବା, ସାତ ଦିନ ଲାଗି ଯାଇଛି, ଆମେ ଦେଖାଯାଉ ଆମେ କେମିତି କ'ଣ କରିପାରିବା। ତେଣୁ ଆମେ ଆ ପୂର୍ବରୁ କହିଦେବା, ଅନେକ ବର୍ଷ ଧରିକି ମହାପ୍ରଭୁଙ୍କ ଲୀଳା ଆଲୋଚନା କରୁଛେ ଏଠି। 2 ବର୍ଷ ତଳେ ଆମେ ମହାପ୍ରଭୁଙ୍କର ନବଦ୍ୱୀପ ଲୀଳାକୁ ବର୍ଣ୍ଣନା କରିଥିଲେ। ନବଦ୍ୱୀପ ଲୀଳା ଭଗବାନ ମହାପ୍ରଭୁ 24 ବର୍ଷ କାଳ ସେଠି ରହିଥିଲେ, ଲୀଳା କରିଥିଲେ, ଅନେକ ଲୀଳା ରହିଛି, କିନ୍ତୁ ଆମେ ସଂକ୍ଷେପରେ ସବୁ ବର୍ଣ୍ଣନା କରିଥିଲେ। ଏବଂ ଗତ ବର୍ଷ ଆମେ ଆଲୋଚନା କରିଥିଲେ କିଭଳି ଭାବରେ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ, 24 ବର୍ଷର ଯୋଉ ମାଘ ମାସ ରହିଛି ସେଇ ମାଘ ମାସ ଶୁକ୍ଳ ପକ୍ଷରେ ମହାପ୍ରଭୁ ଏଇ ସନ୍ନ୍ୟାସ ଗ୍ରହଣ କରିକିରି ଆସିଲେ, ସନ୍ୟାସ ଗ୍ରହଣ କରିକି ଆସିଲେ। ଆମେ ମଧ୍ୟ ଲୀଳା ପ୍ରଥମ ଅଧ୍ୟାୟରେ ଏଇସବୁ କଥା କହିଥିଲେ, ଗତ ବର୍ଷ କହିଥିଲେ ଏସବୁ ଆସିଲେ ମହାପ୍ରଭୁ ଆସିଲେ ଯୋଉ ରହିଛି ଗୋଟେ ସନ୍ନ୍ୟାସ ମାନଙ୍କର ଗୋଟେ ମନ୍ତ୍ର ରହିଛି ଭାଗବତ 1:23 ଏଇଟାକୁ ମହାପ୍ରଭୁ ଭଗବାନ କହିଛନ୍ତି, ଉଦ୍ଧବଙ୍କୁ କହୁଛନ୍ତି। ଏ ମନ୍ତ୍ରଟି ହେଉଛି କ'ଣ ନା, ଉଜ୍ଜୟିନୀର ଜଣେ ବ୍ରାହ୍ମଣ ଥିଲେ, ସେ ମନ୍ତ୍ରଟିକୁ ଆହ୍ୱାନ କରୁଥିଲେ, ସନ୍ୟାସୀମାନଙ୍କର ମନ୍ତ୍ର। ତେଣୁ ଏଇ ମନ୍ତ୍ର ପାଠ କରି କରିକିରି ଅର୍ଥ ହଉଛି କଣ ନା, ସେଇ ଭଗବାନଙ୍କର ପାଦ ପଦ୍ମରେ ମୁଁ ଆଶ୍ରୟ ନଉଛି, ଯୋଉ ଭଗବାନ ପାଦ ପଦ୍ମରେ ଆଶ୍ରୟ ନେଇକିରି ପୂର୍ବତନ ମହର୍ଷିମାନେ ଏ ଭୌତିକ ସଂସାରକୁ ପାର ହେଇଯାଇଛନ୍ତି। ତେଣୁ ଏଇ ମନ୍ତ୍ରଟି ପାଠ କରିକି ଯାଉଥିଲେ, ବୃନ୍ଦାବନ ଅଭିମୁଖ ଯାତ୍ରା କରୁଥିଲେ। ତେଣୁ ତାଙ୍କ ସହିତ ଯୋଉମାନେ ତାଙ୍କର ପାର୍ଷଦ ମାନେ ଥିଲେ, ନିତ୍ୟାନନ୍ଦ ପ୍ରଭୁ ଇତ୍ୟାଦି, ସେମାନେ ସବୁ ଚାହୁଁନଥିଲେ ଭଗବାନ ଯାଆନ୍ତୁ ବୃନ୍ଦାବନ। ତେଣୁ ନିତ୍ୟାନନ୍ଦ ପ୍ରଭୁ ସେ ଯୋଉ ରାଢ଼ ଦେଶରେ ଯୋଉ ନିତ୍ୟାନନ୍ଦ ପ୍ରଭୁଙ୍କର ଜନ୍ମସ୍ଥାନ ସେ ରାଢ଼ ଦେଶ ସେ ସବୁ ସେପଟେ ଯାଇକି ବୁଲି ବୁଲିକି ଯାଉଥିଲେ, ବୃନ୍ଦାବନକୁ ଯାଉଥିଲେ। ତେଣୁ ନିତ୍ୟାନନ୍ଦ ପ୍ରଭୁ ଆଗୁଆ ଯାଇକରି ସେଠି ଗୋଟେ ସ୍ଥାନରେ ସବୁ ଗୋପାଳ ମାନେ ଗାଈ ଗୋଚାରଣ କରୁଥିଲେ, ତାଙ୍କୁ କହିଦେଲେ ସେ ଗୋପାଳ ମାନଙ୍କୁ, କହିଲେ ଦେଖ ଏଇ ଯୋଉ ନୂଆ ସନ୍ନ୍ୟାସୀ ଜଣକ ଆସୁଛନ୍ତି, ତାଙ୍କୁ ଯେତେବେଳେ ସେ ଆସି ପଚାରିଲେ ତମେ ବୃନ୍ଦାବନ କେଉଁପଟେ ବାଟ, ତମେ ଓରଟା ବାଟ ଦେଖେଇଦେବ, ଯୋଉ ବାଟରେ ସେ ପୁଣି ନବଦ୍ୱୀପକୁ ଫେରି ଆସିବେ। ଏଇଭଳି ଭାବରେ କହିଲେ ତେଣୁ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ କେଶବ ଭାରତୀ ଠାରୁ। ଏ ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଆସୁଛନ୍ତି କେଶବ ଭାରତୀ, ମାୟାବାଦ ଧାରାରେ ଆସୁଛନ୍ତି, ତାଙ୍କଠାରୁ ସନ୍ନ୍ୟାସ ଗ୍ରହଣ କଲେ। ଆର ବହୁତ ରହିଛି କ'ଣ ତାର ବହୁତ ମହାତ୍ମା ରହିଛି ଆମେ କହିବା। ତେଣୁ ଏଇଭଳି ଭାବରେ ଯେତେବେଳେ ଗୋପାଳ ବାଲକମାନେ କହିଲେ, ଭଗବାନଙ୍କର ଭାବରେ ଉଦଳ ହେଇକରି ସେ ମନ୍ତ୍ର ଉଚ୍ଚାରଣ କରିକି ଯାଉଛନ୍ତି। ଏବଂ ଯେତେବେଳେ ଦେଖିଲେ ଗୋପାଳ ବାଳକମାନଙ୍କୁ, ସେତେବେଳେ ଚିନ୍ତା କଲେ ଏ ବୃନ୍ଦାବନ ଭାବ ତାଙ୍କର ଆସିଗଲା, ଭଗବାନ 11 ବର୍ଷ କାଳ ଗୋଚାରଣ କରିଥିଲେ, ଯେତେ ଛୋଟ ପିଲା ଥିଲେ ବର୍ଷା ଚାରଣ କରୁଥିଲେ, ଆଉ ଟିକେ 6ଷ୍ଠ ବର୍ଷରେ ଯେତେବେଳେ ପହଞ୍ଚିଗଲେ ଭବନ ବୟସରେ, ସେତେବେଳେ ଗୋଚାରଣ କଲେ ସେଇ ଭଗବାନ, ସେଇ ଚୈତନ୍ୟ ମହାପ୍ରଭୁ, ସେଇ ଭଗବାନ ନିଜେ। ତେଣୁ ତାଙ୍କର ସେ ବୃନ୍ଦାବନ ଭାବ ଆସିଲା, ତାଙ୍କୁ ପଚାରିଲେ ପିଲାମାନେ ଏ କୋଉଠି ବୃନ୍ଦାବନ କୋଉପଟେ ବାଟ, ନା ଏଇପଟେ ଯେଉଁଠି କି ନବଦ୍ୱୀପକୁ ଆସିଲେ। ତେଣୁ ନବଦ୍ୱୀପକୁ ଦେଖେଇଦେଲେ, ସେ ନବଦ୍ୱୀପ ଆସିଲେ, ସେଠି ସବୁ ଆସିଲେ ମହାପ୍ରଭୁ ଭାବରେ ଭୋଳ ହେଇକରି ସବୁ ଆସୁଛନ୍ତି। ଆଉ ନଦୀ ପଡ଼ିଲା, ସେ ଭାବିଲେ ଯମୁନା ନଦୀ ପଡ଼ିଗଲା, ଭାବିକରି ପାର ହେଇକି ଦେଖିଲା ବେଳକୁ ତେଣେ ନିତ୍ୟାନନ୍ଦ ପ୍ରଭୁ ଖବର ପଠେଇ ଦେଇଥିଲେ ଅଯୋଧ୍ୟାଚାର୍ଯ୍ୟଙ୍କୁ। ଅଯୋଧ୍ୟାଚାର୍ଯ୍ୟଙ୍କୁ ଖବର ପଠେଇ, ଶାନ୍ତିପୁରରେ ସେ ରହୁଥିଲେ ଅଯୋଧ୍ୟାଚାର୍ଯ୍ୟ। ତେଣୁ ଅଯୋଧ୍ୟାଚାର୍ଯ୍ୟ ମାଧବେନ୍ଦ୍ରପୁରଙ୍କ ଶିଷ୍ୟ ଅଯୋଧ୍ୟାଚାର୍ଯ୍ୟଙ୍କୁ ଖବର ଦେଇଥିଲେ। ତେଣୁ ଅଯୋଧ୍ୟାଚାର୍ଯ୍ୟ ଭଗବାନଙ୍କର ମହାପ୍ରଭୁଙ୍କର ବହି ବାସ ଇତ୍ୟାଦି ଆଣିକରି ସେଠି ଅପେକ୍ଷା କରିଥିଲେ। ତେଣୁ ମହାପ୍ରଭୁ ଯେତେବେଳେ ନଦୀ ପାର ହଉଛନ୍ତି, ସେତେବେଳେ ଦେଖିଲେ ଅଯୋଧ୍ୟାଚାର୍ଯ୍ୟ କହିଲେ, ଅଯୋଧ୍ୟ ତମେ କଣ ଏଠି ବୃନ୍ଦାବନରେ କେମିତି ତମେ ଆସ? ତେଣୁ ଅଯୋଧ୍ୟାଚାର୍ଯ୍ୟ କହିଲେ, ପ୍ରଭୁ ଆପଣ ଯେଉଁଠି ସେଇଠି ବୃନ୍ଦାବନ। ପ୍ରକୃତରେ ସେ ପୁଣି ମାୟାପୁରକୁ ଆସି ପହଞ୍ଚି, ନବଦ୍ୱୀପ ଧାମରେ ଆସି ପହଞ୍ଚିଗଲେ। ତେଣୁ ଅଯୋଧ୍ୟାଚାର୍ଯ୍ୟ ଗୃହରେ କିଛି ଦିନ ରହିଲେ, ମା ସତୀ ମା ତାଙ୍କୁ ସେଠି ଆସିକି ତାଙ୍କୁ ନିମନ୍ତ୍ରଣ ତାକୁ ଡକାଗଲା ସେଠିକି। ସେ ଆସିକିରି ତାଙ୍କ ପୁଅଙ୍କୁ ଅନ୍ତିମ ଥର ପାଇଁ ପୁଣି ଦେଖିଲେ ସେ। ଏଇଭଳି ଭାବରେ ତାଙ୍କୁ ଖାଦ୍ୟ ସବୁ ପ୍ରଦାନ କଲେ, କିଛି ଦିନ ରହିଲେ ସେଠି ଘର କରିକିରି ସେ ତାପରେ ଆସିଲେ, ବିଦାୟ ନେଇକି ଆସିଲେ। ଏଇ କଥା ଆମେ କହିଥିଲୁ ଗତ ଥରିକ। ଏଇଭଳି ଭାବରେ ସବୁ ବିଭିନ୍ନ ଲୀଳା କରି କରିକି ଆସୁଛନ୍ତି। କଣ ଯୋଉ ରହିଛି ମଧ୍ୟ ଲୀଳାରେ କୃଷ୍ଣ କବିରାଜ ଗୋସ୍ୱାମୀ ଯେତେବେଳେ ଚୈତନ୍ୟ ଚରିତ୍ରାମୃତ ଲେଖୁଛନ୍ତି, ତାଙ୍କର ଭାବନା ହଉଛି କଣ ନା, ସିଏ ବେଶୀ ଦିନ ବଞ୍ଚିପାରିବେ ନାହିଁ, କାରଣ ସେ ବହୁତ ବୃଦ୍ଧ ହେଇଯାଇଥିଲେ, ତାଙ୍କର ଆଖିକୁ ଦୁଶୁନଥିଲା, ହାତ ଥରୁଥିଲା। ଏଇଭଳି ଅବସ୍ଥାରେ ସେ ଚୈତନ୍ୟ ଚରିତ୍ରାମୃତ ଲେଖାଯାଇଛି। ଏଇ ଚୈତନ୍ୟ ଚରିତ୍ରାମୃତ କୌଣସି ମନୁଷ୍ୟ ଗ୍ରନ୍ଥରେ ଲେଖିନାହାନ୍ତି, ଭଗବାନ ନିଜେ ଚୈତନ୍ୟ ମହାପ୍ରଭୁ ଲେଖିଛନ୍ତି ଏଇଟାକୁ। ତେଣୁ ଏଇଟାକୁ ସେ ମଧ୍ୟଲୀଳାରେ ସଂକ୍ଷେପରେ ସବୁ ବର୍ଣ୍ଣନା କରିଦେଲେ, ଆମେ ଗତ ବର୍ଷ ଏଇଟାକୁ ସଂକ୍ଷେପରେ ସବୁ ବର୍ଣ୍ଣନା କରିଥିଲେ। ତେଣୁ ପୁଣି ଏଇଟା ବିସ୍ତାର ଭାବରେ ବର୍ଣ୍ଣନା କରାଯାଉଛି, ସଂକ୍ଷେପରେ କିଛି ବର୍ଣ୍ଣନା କରିଥିଲେ, ପୁଣି ବିସ୍ତାର ଭାବରେ ବର୍ଣ୍ଣନା କରାଯାଉଛି। ତେଣୁ ଏଇଭଳି ଭାବରେ ଯୋଉ ବର୍ଣ୍ଣନା କରାଯାଇଛି, ଯେତେବେଳେ ସେ ମହାପ୍ରଭୁ ଆସିଲେ, ସେତେବେଳେ ସେ କେଉଁପଟେ ଆସିଲେ ନା, ଯୋଉ ନବଦ୍ୱୀପରେ ଆସୁଛନ୍ତି ସେପଟେ ଦେଇକିରି ରହିଛି, ଆପଣ ଜଳେଶ୍ୱର ଦେଇ ଗଲେ ସେ ପଡ଼ିବ, ସେ ଯୋଉ କାଲକାଟା ଇତ୍ୟାଦି ସେ ପଡ଼ିବ, ନବଦ୍ୱୀପ ଇତ୍ୟାଦି ସେ ପଡ଼ିବ। ଛତ୍ରଭୋଗ ଗୋଟେ ରଥ ସ୍ଥାନ ରହିଛି, ଛତ୍ର ଏଇଟା ସାଉଣ୍ଡ ବିଶ୍ୱଯ ଦିନ ସେମାନେ ସେମାନେ ସବୁ ମତେ ଲାଗୁଛି ବହୁତ ସବୁ ଛତ୍ରଭୋଗ ସ୍ଥାନ ଦେଇକିରି ବନ୍ଦ କରିଦେଲା ମତେ ଡିଷ୍ଟାନ୍ସ କାନକୁ ସବୁ ଛତ୍ରଭୋଗ ପଥ ଦେଇକିରି ଆସୁଛନ୍ତି। ତେଣୁ ଆସିକିରି ଓଡ଼ିଶାର ସୀମାରେ ପହଞ୍ଚିଲି, ନା ଟିକେ କମେଇ ଦିଅ ଟିକେ, ମତେ ବହୁତ ସାଉଣ୍ଡ ଓଡ଼ିଶାର ସୀମା, ଓଡ଼ିଶା ବଙ୍ଗଳା ଦେଶ ବର୍ଡର ରହିଛି, ସେଇ ଓଡ଼ିଶା ସୀମାରେ ଆସି ପହଞ୍ଚିଗଲେ, ଆସିକିରି ରେମୁଣାରେ ଆସି ପହଞ୍ଚିଗଲେ। ରେମୁଣା ହଉଛି ଆମର ବାଲେଶ୍ୱର, ବାଲେଶ୍ୱରରେ ପହଞ୍ଚିଗଲେ ସେଠି ରେମୁଣା ସେଠି ରହିଛନ୍ତି, ଗୋପୀନାଥ ରହିଛନ୍ତି, ଆମର ଭଗବାନଙ୍କର ଯୋଉ ସବୁ ବିଭିନ୍ନ ପ୍ରକାର ପ୍ରକାଶ ରହିଛନ୍ତି, ତାଦ୍ୱାରା 3ଟି ବିଗ୍ରହ ହଉଛନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ଆମର ବୈଷ୍ଣବମାନଙ୍କ ପାଇଁ। କିଏ କିଏ ନା, ଶ୍ରୀଗୋବିନ୍ଦ, ଗୋପୀନାଥ, ମଦନ ମୋହନ। ଶ୍ରୀଗୋବିନ୍ଦ ଗୋବିନ୍ଦ ହଉଛନ୍ତି, ଇଏ ହଉଛନ୍ତି କଣ ନା, ମଦନ ମୋହନ ହଉଛନ୍ତି ସମ୍ବନ୍ଧର ଦେବତା, ଆମର ଯୋଉ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ଜ୍ଞାନ କି ଦେବେ ଭଗବାନ ଚୈତନ୍ୟ ମଦନ ମୋହନ ଦେବେ। ଏ ମଦନ ମୋହନ ଜୟତାଂ ଶ୍ରୁତ ପଙ୍ଗୁ ମମ ମନ୍ଦର ମତେ ଗତେ ମତ ସର୍ବସ୍ୱ ପାଦାଙ୍ଗୁ ଯୋଉ ରାଧା ମଦନ ମୋହନ। ମଦନ ମୋହନ ଇଏ ହଉଛନ୍ତି ସମ୍ବନ୍ଧ, ଆମର ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ସେ ଜ୍ଞାନ ସେ ପ୍ରଦାନ କରିବେ ମଦନ ମୋହନ। ଇଏ ହଉଛି ସମ୍ବନ୍ଧ ଜ୍ଞାନ। ତାପରେ ଅଭିଧେୟ, ଏ ତିନୋଟି ତତ୍ଵ ବେଦରେ, ଏଇ ତିନୋଟି ତତ୍ଵ ରହିଛି, ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ। ଅଭିଧେୟ ହଉଛନ୍ତି, ଅଭିଧେୟର ବିଗ୍ରହ ହଉଛନ୍ତି କିଏ, ଗୋବିନ୍ଦ ଦେବ ଶ୍ରୀମନ ରାସ ସାର କର୍ଷନ ବିନୁଛନ୍ତି ଗୋପୀ ଗୋପୀନାଥ ଶ୍ରୀ ଅସ୍ତୁନ, ଇଏ ହଉଛି ଗୋପୀନାଥ। ଆଉ ଅଭିଧେୟ ତତ୍ଵ ହଉଛି ଭକ୍ତି, ଜୟତାଂ ଶ୍ରୁତ ପଙ୍ଗୋ ମମ ମନ୍ଦର ମତେ ଗତେ ମତ ସର୍ବସ୍ୱ ପାଦାମ ଯୋଉ ରାଧା ମଦନ ମୋହନ ହଉ ଦିବ୍ୟା ବୃନ୍ଦାରଣୀ କଳ୍ପତ ମାଧବ ଶ୍ରୀମଦ ରାଚନାଗାର ସିଂହାସନ ସବୁ ଶ୍ରୀମଦ ରାଧା ଶ୍ରୀ ଗୋବିନ୍ଦ ଦେବ ପ୍ରେଷ୍ଟାଳ ବି ସେ ବି ମାନ ସ୍ମରା। ଗୋବିନ୍ଦ ଦେବ ହଉଛନ୍ତି ଅଭିଧେୟ ତତ୍ଵ। ଅଭିଧେୟ କହିଲେ ଭକ୍ତି, ଭକ୍ତି ଏଇ ଏଇ ତତ୍ଵଟାକୁ ପ୍ରକାଶ କରନ୍ତି ଗୋବିନ୍ଦ ଦେବ, ଗୋବିନ୍ଦ ଦେବ ପ୍ରକାଶ କରନ୍ତି। ଏବଂ ଅନ୍ତିମ ତତ୍ଵ ହଉଛି ପ୍ରୟୋଜନ ତତ୍ଵ, ସେ ତତ୍ଵର ବିଗ୍ରହ ହଉଛନ୍ତି ଗୋପୀନାଥ ଶ୍ରୀମନ ରାସ ରସାରମ୍ଭୀ ବଂଶୀପଟ ତର୍ଶିତ କର୍ଷନ ବେଣୁଶନୀ ଗୋପୀ ଗୋପୀନାଥ ଶ୍ରୀ ଅସ୍ତୁନ। ଏଇ ବଂଶୀପଟରେ ଯୋଉ ମହାପ୍ରଭୁ ରହିଛନ୍ତି, ଭଗବାନ ରହିଛନ୍ତି, ସେ ଗୋପୀନାଥଙ୍କ ସହିତ ସେ ରହିଛନ୍ତି, ଗୋପୀ କଣ ରାଧାଙ୍କ ସହିତ ସେ ରହିଛନ୍ତି ଗୋପୀନାଥ। ସେ ଗୋପୀନାଥ ଇଏ ହଉଛନ୍ତି ପ୍ରୟୋଜନ ତତ୍ଵ, ପ୍ରେମ, ସେ ପ୍ରେମ ପ୍ରଦାନ କରିବେ। ତେଣୁ ସେଇ ଗୋପୀନାଥ ରହିଥିଲେ ରେମୁଣାରେ ରହିଛନ୍ତି, ରେମୁଣାରେ ରହିଛନ୍ତି, ସେ ତାଙ୍କୁ କୃପା କରିଛନ୍ତି। ତେଣୁ ଏଇଠି ଆମେ ଏଇଠୁ କଥା ଆରମ୍ଭ କରିବା, ମାଧବମଧୁପୁରର କଥା ଏଇ ଅଧ୍ୟାୟରେ ଯାହା ସବୁ ବର୍ଣ୍ଣନା କରାଯିବ ମାନେ ସବୁ ସଂକ୍ଷେପରେ କୁହାଯାଇଛି, ଆମେ କିନ୍ତୁ ଆଉ ସଂକ୍ଷେପ କହିବା ଦରକାର ନାହିଁ, ଆମେ ବିସ୍ତାର ଭାବରେ କହିବା। ତେଣୁ ପ୍ରଥମ ଶ୍ଳୋକରେ କହୁଛନ୍ତି ଜସ୍ମୈ ଦାତୁଂ ଚୋରୟନ୍ କ୍ଷୀର ଭାଣ୍ଡମ୍ ଗୋପୀନାଥ କ୍ଷୀର ଚୋରାଭୂତ ଶ୍ରୀ ଗୋପାଳ ପ୍ରାଦୁରାସିତ ବସ ସନ୍ ଯତ୍ ପ୍ରେମଣା ତଂ ମାଧବେନ୍ଦ୍ର ନତୋସ୍ମି। ଆପଣଙ୍କର ଯୋଉ ରହିଛନ୍ତି ଭଗବାନ ଯେତେବେଳେ ଥିଲେ ଦ୍ୱାରକା ଲୀଳା ଆମେ ସବୁ ଶ୍ରବଣ କରୁଛେ, କଥା ଚାଲିଛି ଦ୍ୱାରକା ଲୀଳା। ଦ୍ୱାରକା ଲୀଳାର ଅନ୍ତିମ ଲୀଳା କଣ ହଉଛି ନା, ଭଗବାନ ଯେତେ ଚାଲିଯିବେ ତାଙ୍କର କଣ ଯୋଉ ରହିଛି ଲୀଳାକୁ ଲୀଳା ବନ୍ଦ ପ୍ରକଟ ମାନେ ଲୀଳାକୁ ସମାପ୍ତ କରିବେ ସେଇ ସମୟରେ କଣ ହେଇଛି ନା, ଭଗବାନ ଆମେ ଶୁଣୁଛେ ଅନିରୁଦ୍ଧଙ୍କର କଥା ଶୁଣୁଥିଲେ, ଅନିରୁଦ୍ଧ କେମିତି ବିବାହ କରିଥିଲେ ବାଣାସୁରଙ୍କର କନ୍ୟାଙ୍କୁ, ଉଷାଙ୍କୁ ବିବାହ କରିଥିଲେ। ଏ ଅନିରୁଦ୍ଧଙ୍କ ପୁତ୍ର ହଉଛନ୍ତି ବଜ୍ରନାଭ, ବଜ୍ରନାଭ ଭଗବାନ ଯେତେବେଳେ ଚାଲିଯିବେ ସେତେବେଳେ ଦ୍ୱାରକାରେ କେତେ ଜଣ ଥିଲେ ସେମାନଙ୍କୁ ପଠେଇ ଦେଲେ ମଥୁରାକୁ। ତେଣୁ ଇଏ ଯୋଉ ମଥୁରାରେ ବଜ୍ରନାଭ ଏଇ ଗୋପାଳ ବିଗ୍ରହ ପ୍ରତିଷ୍ଠା କରିଥିଲେ, ଭଗବାନଙ୍କର ମନ୍ଦିର ସବୁ କରିଥିଲେ, ଗୋପାଳ ବିଗ୍ରହ ପ୍ରତିଷ୍ଠା କରିଥିଲେ ସେ ଗୋପାଳ, ସେ ଗୋପାଳ ସେଇଠି ରହିଥିଲେ ମଥୁରାରେ। କିନ୍ତୁ ସେ ଗୋପାଳ କଣ ହେଲା, କାଳକ୍ରମେ ଏଇଭଳି ଭାବରେ ଆସିଲା ଜଗନ୍ମାନଙ୍କ ଆକ୍ରମଣରେ ଗୋପାଳଙ୍କୁ ସେ ଯୋଉ ଆମର ରହିଛନ୍ତି ଗୋବର୍ଦ୍ଧନ ରହିଛନ୍ତି, ସେ ଗୋବର୍ଦ୍ଧନ ନିକଟରେ ତଳେ ତାକୁ ପୋତି ଦେଇଥିଲେ, ପୋତି ଦେଇଥିଲେ। ଆଉ ସେ ରହିଥିଲେ ଅପେକ୍ଷା କରି ତାଙ୍କ ଭକ୍ତ ଆସିଲେ ସେ ପ୍ରକାଶ ହେବେ, ଭକ୍ତ ଆସିଲେ ପ୍ରକାଶ ହେବେ, ଭକ୍ତ ନହେଲେ କୋଉଠି ପ୍ରକାଶ ହେବେ। ସେ ଯେଉଁଭଳି ଭାବେ ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ଏଠି ରହିଥିଲେ ପୂଜା ପୂଜିତ ହଉଥିଲେ, କିନ୍ତୁ ତାଙ୍କର ଭକ୍ତ ଯେତେବେଳେ ଆସିଲେ ଆମ ଗୁରୁଦେବ ଆସିଲେ ତାଙ୍କୁ ପୁରା ଇଏ କଲେ, ରାମଚନ୍ଦ୍ରଙ୍କର କଥା ଚାଲିବେ ସବୁ, ରଘୁନନ୍ଦନ ଧାମ ପ୍ରତିଷ୍ଠା ହେଇଛି, ବହୁତ ପ୍ରସାର ଲାଭ କରିବେ ଏଇଟା। ସେଭଳି ଭାବରେ ସେ ଯୋଉ ରହିଛନ୍ତି ଜସ୍ମୈ ଦାତୁଂ ଚୋରୟନ୍ କ୍ଷୀର ଭାଣ୍ଡମ୍, ଏ ଯୋଉ ଗୋପୀନାଥ ରହିଛନ୍ତି, ଗୋପୀନାଥ ଯିଏ ରେମୁଣାରେ ଥିଲେ ସିଏ ତାଙ୍କର ଭକ୍ତଙ୍କୁ ଏ କ୍ଷୀର ପ୍ରଦାନ କରିବେ। ଜସ୍ମୈ ଦାତୁଂ ଚୋରୟନ୍ କ୍ଷୀର, ଭଗବାନ ଚୋରି କଲେ, ସେ ତ ପ୍ରସିଦ୍ଧ ଚୋର ପାଇଁ ପ୍ରସିଦ୍ଧ, ବ୍ରଜେ ପ୍ରସିଦ୍ଧମ୍ ନବନୀତ ଚୋରମ୍, ବ୍ରଜେ ପ୍ରସିଦ୍ଧମ୍ ନବନୀତ ଚୌରମ୍ ଗୋପାଙ୍ଗନାନାମ୍ ଚତୁକୋଳ ଚୌରମ୍, ଗୋପାଙ୍ଗନାନାମ୍ ଅନେକ ଜନ୍ମାର୍ଜିତ ପାପ ଚୌରମ୍, ଅନେକ ଜନ୍ମାର୍ଜିତ ପାପ ଚୌରମ୍, ପ୍ରକୃତରେ ଆମେ ସବୁ ଚୋର, କିନ୍ତୁ ଆମେ କହୁଛେ ଯେ ଚୋର ଯେ ସେ କହେ ପୋଲିସ କୁ ଇଏ ଚୋର ବୋଲି କହିବ, ସେଇଭଳି କହିବନି, ଆମେ କହୁଛେ କୃଷ୍ଣ ଚୋର ବୋଲି, କିନ୍ତୁ ପ୍ରକୃତରେ ଆମେ ଚୋର। ଭଗବତ ଗୀତା 13 ସେଇ ଚୋର କହିଛନ୍ତି, ଭଗବାନ କୃଷ୍ଣ କହିଛନ୍ତି ପ୍ରକୃତ ଆମେ ଚୋର। ଯୋଉ ରହିଛନ୍ତି ଦେବତା ମାନେ ଆମକୁ ସବୁ ପ୍ରଦାନ କରୁଛନ୍ତି, ସେଇ ଦତ୍ତା ଅପ୍ରଦାୟ ଯୋଉ ମୁକ୍ତି ସେ ନହିଁ ବସ। ଦେବତା ମାନେ କଣ ଦେବାନ ଭାବତାନେନ ତେ ଦେବା ଭାବନ୍ତୁ ପରସ୍ପର ଭାବନ୍ତ ଶ୍ରେୟଂ ପରମ ଭାଷତ ଇଷ୍ଟାନ ଭଗବାନ ହିବ ଦେବା ଦାସ୍ୟନ୍ତି ଯଜ୍ଞ ଭାବତା ତେଇ ଦତ୍ତାନ ଅପ୍ରଦାୟ ଯୋ ମୁକ୍ତି ସେ ନହିଁ ବସ। ଭଗବାନ ଏଭଳି ଭାବରେ ଗୋଟେ ଚକ୍ର ତିଆରି କରିଛନ୍ତି, ଯୋଉ ଚକ୍ରରେ ଦେବତା ମାନେ ମନୁଷ୍ୟ ମାନେ ମିଳିମିଶିକିରି ସମୃଦ୍ଧି ଲାଭ କରିବେ, ସେଥିପାଇଁ ଯଜ୍ଞର ବ୍ୟବସ୍ଥା କରାଯାଇଛି। କିନ୍ତୁ ଦେବତା ମାନେ ଆମକୁ ପ୍ରଦାନ କରୁଛନ୍ତି, କିନ୍ତୁ ଆମେ ତା ପ୍ରତିବଦଳରେ ଯଦି ଆମେ କିଛି ନ ଦବା, ଭଗବାନ କହୁଛନ୍ତି ସେଇ ଦତ୍ତାନ ଅପ୍ରଦାୟ ହୁଅ, ସିଏ ଆମକୁ ଯାହା ଦଉଛନ୍ତି ତା ବଦଳରେ ଆମେ ଯଦି କିଛି ନ ଦବା ତେନ ଏବ ସ ନିଶ୍ଚିନ୍ତ ଭାବରେ ସେମାନେ ଚୋର। ତେଣୁ ଆମେ ସମସ୍ତେ ଚୋର, ପ୍ରକୃତ ଜଣେ ଭକ୍ତ ନହେଲା ମାନେ ସେ ଚୋର, ତଥାପି ଜେଣ୍ଟଲମ୍ୟାନ ଯୋଉ କୁହାଯାଉଛି ପ୍ରକୃତ ସେମାନେ ସମସ୍ତେ ଚୋର, କାରଣ ଦେବତା ମାନଙ୍କୁ ପ୍ରଦାନ କରୁନି, ତାଙ୍କର ଭାଗ ପ୍ରଦାନ କରୁନାହାନ୍ତି, ସେମାନେ ଯଜ୍ଞରେ ଯଜ୍ଞ ଅନୁସାରେ କାର୍ଯ୍ୟ କରୁନାହାନ୍ତି, ବୈଦିକ ରୀତି ଅନୁସାରେ କାର୍ଯ୍ୟ କରୁନାହାନ୍ତି। ଯାହା ହଉ, କିନ୍ତୁ କୃଷ୍ଣଙ୍କୁ ସମସ୍ତେ ଚୋର କହୁଛନ୍ତି, କିନ୍ତୁ ସିଏ ପ୍ରକୃତର ମାଲିକ, ସିଏ କଣ ଚୋରି କରିବେ? ମାଲିକର ନିଜ ମାଲିକ ଯଦି ତାଙ୍କର ଧନକୁ ବ୍ୟବହାର କରିବେ ସେଟା କଣ ତାକୁ ଚୋର ବୋଲି କୁହାଯିବ? ଅନ୍ୟମାନେ ଯୋଉମାନେ ସେ ଧନର ମାଲିକ ନୁହନ୍ତି ସେ ଧନକୁ ଯଦି ବ୍ୟବହାର କରିବେ ସେମାନେ ଚୋର। ପ୍ରକୃତରେ ଭୌତିକ ଜଗତରେ ସମସ୍ତେ ଚୋର, ବିଶେଷ ଭାବରେ ମନୁଷ୍ୟମାନଙ୍କ କଥା କୁହାଯାଉଛି। ଭଗବତ ଗୀତା 7 ଅଧ୍ୟାୟରେ 3 ଶ୍ଳୋକରେ ଭଗବାନ କହୁଛନ୍ତି 1000 ମନୁଷ୍ୟ ଭିତରେ ଯଦି ହିସାବ କରାଯିବ ତାହେଲେ 999 ଲୋକ ହେଉଛନ୍ତି ଚୋର। ତେଣୁ ଯୋଉମାନେ ଭଗବାନ ଭକ୍ତ ସେମାନେ ପ୍ରକୃତ ଚୋର ନୁହନ୍ତି, ସେମାନେ ଭଗବାନଙ୍କୁ ଭଗବାନଙ୍କର ଧନକୁ ଭଗବାନଙ୍କର ସହିତ ଭଗବାନଙ୍କର ସେବାରେ ନିଯୁକ୍ତ କରୁଛନ୍ତି। ଏଇଟା ହଉଛି ମନୁଷ୍ୟମାନଙ୍କ କର୍ତ୍ତବ୍ୟ ହଉଛି ଏଇଟା। ଯାହା ହଉ, ଏ ଯୋଉ ରହିଛନ୍ତି ଭଗବାନ ଚୋରି କଲେ, ଯୋଉ ରେମୁଣାରେ ଆପଣମାନେ ଯାଇଥିବେ ଦେଖୁଥିବେ, ରେମୁଣାରେ ତାଙ୍କୁ ଲାଗେ କଣ ଅମୃତ କେଳି, ଏ କ୍ଷୀରକୁ ରାବିଡ଼ ଭଳି କରିକି ସେ ଭୋଗ ଲଗାଯାଏ ଭଗବାନ ପାଖରେ। ଅମୃତ କେଳି ଆମେ ସବୁ ଶୁଣିବା, ଖାଲି ସଂକ୍ଷେପରେ ଏଇଟା କୁହାଯାଇଛି ପ୍ରଥମ ଶ୍ଳୋକରେ, ଜସ୍ମୈ ଦାତୁଂ ତ୍ୱରୟନ୍ କ୍ଷୀର ଭାଣ୍ଡମ୍। ଯାହାକୁ ଦେବା ପାଇଁ କହିଲେ, ଜସ୍ମୈ କହିଲେ ମାଧବେନ୍ଦ୍ର ପୁରୀକୁ, ଏଇ କ୍ଷୀର ଭାଣ୍ଡ ଗୋଟେ ଦେବା ପାଇଁ ଭଗବାନ ଚୋରି କଲେ, ତାଙ୍କୁ ଦେବା ପାଇଁ ଭଗବାନ ଚୋରି କଲେ, ଏ ଲୀଳା ହେଲା ଭଗବାନ। ଏ ଲୀଳାକୁ ତାଙ୍କ ଭକ୍ତମାନେ ଆସ୍ୱାଦନ କରିବେ, ଏ ଲୀଳାକୁ ଭଗବାନ ଚାହିଁଥିଲେ ଅନ୍ୟ ପ୍ରକାର ଦେଇପାରିଥାନ୍ତି, ସବୁକିଛି ଭଗବାନ କରିପାରିବେ, କିନ୍ତୁ ଏଇ ଯୋଉ ଲୀଳା ଭଗବାନ କରୁଛନ୍ତି ଏଇ ଲୀଳାକୁ ଭକ୍ତମାନେ ଆସ୍ୱାଦନ କରିବେ। ଭଗବାନ ଚୋରି କଲେ, ଗୋପୀନାଥ କ୍ଷୀର ଚୋରା ଭିଦୋଭୂତ, ତା ପୂର୍ବରୁ ଖାଲି ତାଙ୍କୁ ଗୋପୀନାଥ ବୋଲି କୁହାଯାଉଥିଲା, କିନ୍ତୁ ତାଙ୍କ ଭକ୍ତଙ୍କ ପାଇଁ ଯେତେବେଳେ ଚୋରି କଲେ ସେ କ୍ଷୀର ଚୋରା ଗୋପୀନାଥରେ ପରିଣତ ହେଇଗଲେ, କ୍ଷୀର ଚୋରା ଗୋପୀନାଥ, ତାଙ୍କ ଭକ୍ତ ପାଇଁ ଭଗବାନ କ୍ଷୀର ଚୋରି କଲେ। ଏଇଭଳି ଭାବରେ ଭଗବାନ ଭକ୍ତଙ୍କର ଲୀଳା ସବୁ ରହିଛି। ତେଣୁ ଶ୍ରୀ ଗୋପାଳ ରାଜୁରାସି ବସସନ୍, ଏବଂ ଏଠି 2 ଲୀଳା ବର୍ଣ୍ଣନା କରାଯିବ। ଏ ଗୋପାଳ ଯୋଉ ରହିଛନ୍ତି, ମୁଁ ଯୋଉ କହିଲି ଯୋଉ ଯୋଉ ବଜ୍ରନାଥ ଯୋଉ ସ୍ଥାପନ କରିଥିଲେ ଗୋପାଳଙ୍କୁ, ସେ ଗୋପାଳ କଣ କଲେ ନା ପ୍ରାଦୁରାସିତ ସେ ପ୍ରକଟିତ ହେଲେ, ତା ପୂର୍ବରୁ ସେ କଣ ସେ ଅଦୃଶ୍ୟ ହେଇଯାଇଥିଲେ, ଲୁପ୍ତ ହେଇଯାଇଥିଲେ, ଗୁପ୍ତ ହେଇଯାଇଥିଲେ, ସିଏ ପ୍ରକାଶିତ ହେବେ। ଏଇ 2 ଲୀଳା ଏଇ ମଧ୍ୟ ଅଧ୍ୟାୟ ଏଇ ଶ୍ଳୋକରେ ଏଇ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଆମେ ଏଇଟାକୁ ଆସ୍ୱାଦନ କରିବା। ଯତ୍ ପ୍ରେମନାଥ ମାଧବେନ୍ଦ୍ର ନତୋସ୍ମି, କେତେ ମାଧବେନ୍ଦ୍ରଙ୍କ ଭଗବାନ ପ୍ରତି ପ୍ରେମ ରହିଛି ଏଥିରେ ଆମେ ଜାଣିବା, ଯାହାଙ୍କୁ ସେ ଏତେ ପ୍ରେମ କରୁଥିଲେ ସେ ମାଧବେନ୍ଦ୍ରଙ୍କୁ ଆମେ ପ୍ରଣାମ କରିବା। ମାଧବେନ୍ଦ୍ର ତଙ୍ଗ ମାଧବେନ୍ଦ୍ର ନତୋସ୍ମି, ତେଣୁ ଭାବାର୍ଥରେ ଭକ୍ତିନ ଠାକୁର କହୁଛନ୍ତି ଯେ ଏଇ ଗୋପାଳ ବିଗ୍ରହ ପ୍ରଥମେ କୃଷ୍ଣଙ୍କର ଏଠି ନାତି ଲେଖା ହେଇଛି, ନାତି ନୁହଁ, ଇଏ ହଉଛନ୍ତି ନାତିଙ୍କର ପୁତ୍ର, ଅଣନାତି ନା କଣ ହେବେ, ଅଣନାତି ହଉଛି ବଜ୍ର, ବଜ୍ର ନା ଗ୍ରେଟ ଗ୍ରାଣ୍ଡସନ୍, ଗ୍ରେଟ ଗ୍ରାଣ୍ଡସନ୍ ହଉଛନ୍ତି ବଜ୍ରନାଗ, ତାଙ୍କ ଦ୍ୱାରା ସ୍ଥାପିତ ହେଇଥିଲେ। ମାଧବେନ୍ଦ୍ରପୁରୀ ଗୋପାଳଙ୍କୁ ପୁନଃ ଆବିଷ୍କାର କରିଥିଲେ, ମାଧବେନ୍ଦ୍ରପୁରୀ ଆୟୁଷ ବର୍ଣ୍ଣନା କରାଯିବ, ତାଙ୍କୁ ଭଗବାନ ସ୍ୱପ୍ନରେ କହିବେ ମୁଁ ଅପେକ୍ଷା କରିଛି ପୁରୀ ତମେ କେବେ ଆସିବ ମତେ ପ୍ରକଟିତ କରିବ, ଏସବୁ କଥା ଆସିବ। ତେଣୁ ଏଇ ହେଉଛି ଏଇ ଗୋପାଳ ବିଗ୍ରହ ଏବେ ମଧ୍ୟ ନାଥ ଦ୍ୱାରରେ ଅବସ୍ଥିତ ଅଛନ୍ତି, ଗୋବର୍ଦ୍ଧନଗିରିର ଉପରେ ସ୍ଥାପନ କରିଥିଲେ, ମନ୍ଦିର କରିକି କରିଥିଲେ, କିନ୍ତୁ ବର୍ତ୍ତମାନ ରହିଛନ୍ତି ନାଥ ଦ୍ୱାରରେ ରହିଛନ୍ତି, ଏବଂ ବଲ୍ଲଭାଚାର୍ଯ୍ୟଙ୍କ ବଂଶଧର ମାନଙ୍କ ପରିଚାଳନାରେ ପୂଜା ପାଉଛନ୍ତି, ବଲ୍ଲଭାଚାର୍ଯ୍ୟ ବଂଶରେ ସେ ଭକ୍ତମାନେ ସବୁ ପୂଜା କରୁଛନ୍ତି। ଏ ବିଗ୍ରହଙ୍କ ପୂଜା ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଅଟେ, ସେଠାରେ ଯେକୌଣସି ବ୍ୟକ୍ତି ସାମାନ୍ୟ ମୂଲ୍ୟ ଦେଇ ନାନା ପ୍ରକାର ପ୍ରସାଦ କ୍ରୟ କରିପାରେ, ଅତି ଅଳ୍ପ ପଇସାରେ ସବୁ ଖାଦ୍ୟ ଗ୍ରହଣ କରିପାରେ, ପ୍ରାପ୍ତ ହେଇପାରିବେ ପ୍ରସାଦ, ଏସବୁ କଥା ରହିଛି। ତେଣୁ ଜୟ ଜୟ ଗୌରଚନ୍ଦ୍ର, ଜୟ ନିତ୍ୟାନନ୍ଦ, ଜୟ ଦ୍ୱୈତ ଚନ୍ଦ୍ର, ଜୟ ଗୌର ଭକ୍ତ ବୃନ୍ଦ। ଆପଣ ଚୈତନ୍ୟ ଚରିତାମୃତ ଦେଖିବେ ପ୍ରତି ଅଧ୍ୟାୟର ଆରମ୍ଭରେ ଏଇଭଳି ଭାବରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏମାନଙ୍କୁ ପ୍ରାର୍ଥନା କରିଛନ୍ତି, ଜୟ ଜୟ ଗୌରଚନ୍ଦ୍ର, ଜୟ ନିତ୍ୟାନନ୍ଦ, ଜୟ ଦ୍ୱୈତ ଚନ୍ଦ୍ର, ଜୟ ଗୌର ଭକ୍ତ ବୃନ୍ଦ। ତେଣୁ ଆମେ ସମସ୍ତେ ପ୍ରାର୍ଥନା କରିବା, ଜୟ ଜୟ ଗୌରଚନ୍ଦ୍ର, ଜୟ ନିତ୍ୟାନନ୍ଦ, ଜୟ ଜୟ ଗୌରଚନ୍ଦ୍ର, ଜୟ ନିତ୍ୟାନନ୍ଦ, ଜୟ ଦ୍ୱୈତ ଚନ୍ଦ୍ର, ଜୟ ଗୌର ଭକ୍ତ ବୃନ୍ଦ। ଯେମିତି ଆମେ ଭାଗବତ ଆରମ୍ଭରେ କହୁଛେ ନାରାୟଣ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମ ଦେବୀଂ ସରସ୍ୱତୀ ବ୍ୟାସଂ ତତ୍ତ୍ୱ ଜୟ ମୁଦିରେ, ଜୟ କରି ଜୟ ଦେବାର ଜୟଧ୍ୱନି ଦେବାର ଅଛି, ଭାଗବତ ଆରମ୍ଭ ପୂର୍ବରେ ଏମାନଙ୍କୁ ସବୁ ଜୟଧ୍ୱନି ଦେବାର ଅଛି। ସେଇଭଳି ଭାବରେ ଚୈତନ୍ୟ ଚରିତାମୃତ ଆରମ୍ଭରେ ଏମାନଙ୍କୁ ଜୟଧ୍ୱନି ଦେବା, ଜୟ ଜୟ ଗୌରଚନ୍ଦ୍ର, ଜୟ ନିତ୍ୟାନନ୍ଦ, ଜୟ ଜୟ ଗୌରଚନ୍ଦ୍ର, ଜୟ ନିତ୍ୟାନନ୍ଦ, ଜୟ ଦ୍ୱୈତ ଚନ୍ଦ୍ର, ଜୟ ଗୌର ଭକ୍ତ ବୃନ୍ଦ। ତେଣୁ ନୀଳାଦ୍ରି ଗମନ, ଜଗନ୍ନାଥ ଦର୍ଶନ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ପ୍ରଭୁର ମିଳନ, ଏସବୁ ଲୀଳା ପ୍ରଭୁର ଦାସ ବୃନ୍ଦାବନ ବିସ୍ତାରି କରିବା ଅଛନ୍ତି ଉତ୍ତମ ବର୍ଣ୍ଣନ। ମହାପ୍ରଭୁଙ୍କ ଲୀଳାକୁ ଯେତେବେଳେ ଅନେକ ତାଙ୍କର ଭକ୍ତମାନେ ରଚନା କରିଛନ୍ତି ମହାପ୍ରଭୁଙ୍କ ଲୀଳାକୁ, ତେଣୁ ମହାପ୍ରଭୁଙ୍କର ବିଷୟରେ ଯେଉଁ ବର୍ଣ୍ଣନା କରାଯାଉଛି ପ୍ରଥମେ ଏଇ ଯେଉଁ କହୁ ଚୈତନ୍ୟ ମଙ୍ଗଳ, ଏଇଟା ହେଉଛି ପ୍ରକୃତରେ ବୃନ୍ଦାବନ ଦାସ ହେଉଛନ୍ତି ବ୍ୟାସଦେବଙ୍କର ଅବତାର। ବୃନ୍ଦାବନ ଦାସ ଯେତେବେଳେ ରଚନା କରୁଥିଲେ ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ, ସେ ନାମ ଥିଲା ତାର ଚୈତନ୍ୟ ମଙ୍ଗଳ। କିନ୍ତୁ ଲୋଚନ ଦାସ ଠାକୁର, ଯିଏକି ଚୈତନ୍ୟ ମହାପ୍ରଭୁଙ୍କର ଆଉ ଜଣେ ବହୁତ ପ୍ରେମୀ ଭକ୍ତ, ସିଏ ରଚନା କଲେ ଚୈତନ୍ୟ ମଙ୍ଗଳ। ତେଣୁକରି ବୃନ୍ଦାବନ ଦାସ ଠାକୁର ସେ ଗ୍ରନ୍ଥର ନାମ ରଖିଲେ ଚୈତନ୍ୟ ଭାଗବତ। ଚୈତନ୍ୟ ଭାଗବତରେ ମହାପ୍ରଭୁଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯେ ଆମେ କହିଛେ ବୃନ୍ଦାବନ ଦାସ ଠାକୁର ଯେତେବେଳେ ମହାପ୍ରଭୁଙ୍କ ଲୀଳାକୁ ବର୍ଣ୍ଣନା କରୁଥିଲେ ଚୈତନ୍ୟ ଭାଗବତରେ, ନିତ୍ୟାନନ୍ଦ ଭାବରେ ସେ ଆବେଶ ରହିକରି ମହାପ୍ରଭୁଙ୍କର ଯେଉଁ ଅନ୍ତଃଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିପାରି ନଥିଲେ। ତେଣୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେତେବେଳେ ଯାଇଥିଲେ ବୃନ୍ଦାବନକୁ, ସେଇଠି ବୃନ୍ଦାବନବାସୀ ମାନେ ତାଙ୍କୁ ଅନୁରୋଧ କଲେ ଆପଣ ଏଇ ମହାପ୍ରଭୁଙ୍କର ଏଇ ଲୀଳାକୁ, ଯେଉଁ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ, ସେଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ସେ ଚୈତନ୍ୟ ଚରିତାମୃତ ଗ୍ରନ୍ଥକୁ ରଚନା କଲେ। ଚୈତନ୍ୟ ଚରିତାମୃତ କେତେ ଅଛି ଶ୍ଳୋକ ଅଛି, 11,555 ଶ୍ଳୋକ ଅଛନ୍ତି ଏଥିରେ, 11,555 ଇଏ ହଉଛି ତିନୋଟି ଲୀଳା, ତିନୋଟି ଖଣ୍ଡ ଅଛି, ଆଦି ଲୀଳା, ମଧ୍ୟ ଲୀଳା ଏବଂ ଅନ୍ତିମ ଲୀଳା, ଏଇଭଳି ଭାବରେ ସବୁ ସମୁଦାୟ ଶ୍ଳୋକ ସଂଖ୍ୟା ହଉଛି 11,555। ତେଣୁ ଏ ଯୋଉ କୃଷ୍ଣ କବିରାଜ ଗୋସ୍ୱାମୀ ଲେଖିଲେ ସେଥିରେ ବର୍ଣ୍ଣନା କରାଯାଇଛି ମଧ୍ୟ ଲୀଳାରେ ମହାପ୍ରଭୁଙ୍କର ଯୋଉ ସନ୍ନ୍ୟାସ ନେତା ପରେ ଯୋଉ ଲୀଳା ସବୁ ହେଇଛି ସେଟା ମଧ୍ୟ ଲୀଳା ଏବଂ ଅନ୍ତିମ ଲୀଳାରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଠି କହୁଛନ୍ତି ମହାପ୍ରଭୁ ଯୋଉ ନେଇକିରି ଆମେ ଯୋଉ କହିଥିଲେ ଯୋଉ ଆସିକି ରହିଲେ ଅଦ୍ୱୈତପୁରୀଙ୍କ ପାଖରେ ରହିଲେ, ଶାନ୍ତିପୁରରେ ରହିଲେ, ସେଇ ସମୟରେ ତାଙ୍କ ମା କହିଲେ, ସଚିଦେବୀ କହିଲେ ଯେ ତମେ ବୃନ୍ଦାବନକୁ ନ ଯାଇକିରି ଏଇଠି ପୁରୀରେ ରୁହ, ନବଦ୍ୱୀପ ପୁରୀ ଆଉ ଜଗନ୍ନାଥ ପୁରୀ ଏ ଦୁଇଟି ଘର ଭଳି ଲୋକମାନେ ସେଠୁ ଏଠିକି ଆସନ୍ତି, ଏଠୁ ସେଠିକି ଯାଆନ୍ତି, ଏଭଳି ଭାବ ଚାଲିଛି। ତେଣୁ ତମେ ସେଇଠି ରୁହ, ମୁଁ ତମ ଖବର ସବୁ ପାଇବି। ତେଣୁ ମହାପ୍ରଭୁ ଏଠି ଆସିଲେ, ଓଡ଼ିଶାକୁ ଆସିକରି ଏଇଠି ରହିଲେ, ପୁରୀରେ ରହିଲେ, ଜଗନ୍ନାଥପୁରୀରେ ରହିଲେ, ନୀଳାଦ୍ରି ଗମନ, ତେଣୁ ମହାପ୍ରଭୁ ଏଇଠିକି ଆସୁଛନ୍ତି, ଓଡ଼ିଶାକୁ ଆସୁଛନ୍ତି, ନୀଳାଦ୍ରି ଗମନ, ଜଗନ୍ନାଥଙ୍କ ଦର୍ଶନ, ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ସାର୍ବମ ଭଟ୍ଟାଚାର୍ଯ୍ୟ ପ୍ରଭୁର ମିଳନ, ସାର୍ବମ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଦେବଗୁରୁ ବୃହସ୍ପତି, ବୃହସ୍ପତିଙ୍କ ଶିଷ୍ୟ ହେଉଛନ୍ତି ଇଏ ସାର୍ବମ ଭଟ୍ଟାଚାର୍ଯ୍ୟ। ସେଇ ସମୟରେ ଯୋଉ ରାଜା ଥିଲେ ପ୍ରତାପଚନ୍ଦ୍ର ଦେବ, ତାଙ୍କର ସେ ହେଉଛନ୍ତି ତାଙ୍କର ମୁଖ୍ୟ ପରାମର୍ଶଦାତା ଥିଲେ, ପଣ୍ଡିତ ଥିଲେ ତାଙ୍କର ସାର୍ବମ ଭଟ୍ଟାଚାର୍ଯ୍ୟ। ସେ ଥିଲେ ଶଙ୍କରାଚାର୍ଯ୍ୟଙ୍କ ଧାରାରେ ମାୟାବାଦୀ ପଣ୍ଡିତ, କିନ୍ତୁ ମହାପ୍ରଭୁ ତାଙ୍କୁ ଉଦ୍ଧାର କରିଛନ୍ତି। ସାର୍ବ ଭଟ୍ଟାଚାର୍ଯ୍ୟ ତାଙ୍କୁ 100ଟି ଶ୍ଳୋକ ତାଙ୍କର ସ୍ତୁତି କରି 100ଟି ଶ୍ଳୋକରେ ତାଙ୍କୁ ସ୍ତୁତି କରିଛନ୍ତି। ତା ଦେହରେ ଗୋଟିଏ ସ୍ତୁତି ହେଉଛି କ'ଣ ନା, ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷା ତମେକଂ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀର ଧାରୀ କୃପାଙ୍ଗ ଦୀର୍ଘ ସ୍ତମଂ ପ୍ରପଦ୍ୟେ। 100ଟି ଶ୍ଳୋକ ଲେଖିଥିଲେ, କିନ୍ତୁ ଯେତେବେଳେ ଆମର ସାର୍ବମ ଭଟ୍ଟାଚାର୍ଯ୍ୟ ଏଇ ଯୋଉ ଶ୍ଳୋକରେ କହୁଛନ୍ତି କ'ଣ ନା, ବୈରାଗ୍ୟ ବିଦ୍ୟା ଭଗବାନ କ'ଣ ନା ବୈରାଗ୍ୟକୁ ପ୍ରକାଶ କରିଛନ୍ତି, ବୈରାଗ୍ୟ ବିଦ୍ୟାକୁ ପ୍ରକାଶ କରିଛନ୍ତି ଭଗବାନ। 60 ପୂର୍ଣ୍ଣ, ତା ଦେହରୁ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ତାଙ୍କର ବୈରାଗ୍ୟ, ସବୁ ଯୋଉ ତ୍ୟାଗ କରୁଛନ୍ତି ସେଟା ତାଙ୍କର ବୈରାଗ୍ୟ, ନିଜ ଭକ୍ତି ଯୋଗ। ଜଣେ ବୈରାଗ୍ୟ ଜଣେ ଆଚରଣ କରିବା ମାନେ କେମିତି କରିବ ନା, ଭକ୍ତି ମାଧ୍ୟମରେ, ଭଗବାନ ଭକ୍ତି କଲେ ସେ ବୈରାଗ୍ୟ ପ୍ରାପ୍ତ ହବ, ନହେଲେ କରିପାରିବ ନାହିଁ, ଯେତେ ଚେଷ୍ଟା କଲେ ମଧ୍ୟ କରିପାରିବ ନାହିଁ। ଭାଗବତ ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ଏଇ ଶ୍ଳୋକଟି କହିଛନ୍ତି, ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନଜି ଆସୁ ବୈରାଗ୍ୟ ଜ୍ଞାନ ହୈତୁକମ୍। ଭଗବାନ ବାସୁଦେବଙ୍କ ପ୍ରତି ଯଦି ଆମେ ଭକ୍ତି କରିବା ତାହେଲେ କ'ଣ ହବ ନା, ଜନଜି ଆସୁ ବୈରାଗ୍ୟ, ଖୁବ୍ ଶୀଘ୍ର ତାଙ୍କର ବୈରାଗ୍ୟ ଆସିବ ଏବଂ ଜ୍ଞାନ ମଧ୍ୟ ଆସିବ, ଯେଉଁଟା ଅହେତୁକ ଭାବରେ ଆସିବ। ତେଣୁ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭକ୍ତି ଦେବୀ ସିଏ ତରୁଣୀ ଅବସ୍ଥାରେ ରହିଛନ୍ତି ବା ଯୁବତୀ ଅବସ୍ଥାରେ ରହିଛନ୍ତି, ତାଙ୍କ ପାଖରେ 2 ବୃଦ୍ଧ ଶୟନ କରିଥିଲେ, ଏ ନାରଦ ମୁନି ଯାଇକି ତାଙ୍କ ସହିତ ଆଲୋଚନା କରିଛନ୍ତି, ଏସବୁ ପଦ୍ମପୁରାଣରେ ଭାଗବତ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି, ଭାଗବତ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ସିଏ ତରୁଣୀ ହେଉଛନ୍ତି ଭକ୍ତି ଦେବୀ, ଏଇ ଯୋଉ 2 ବୃଦ୍ଧ ହେଇଛନ୍ତି ସେ ହେଉଛନ୍ତି ତାଙ୍କର 2 ପୁତ୍ର, ଜଣେ ହେଉଛନ୍ତି ଜ୍ଞାନ ଆଉ ଜଣେ ହେଉଛନ୍ତି ବୈରାଗ୍ୟ, ଜ୍ଞାନ ବୈରାଗ୍ୟ, ଏସବୁ ମହା ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏମାନେ ସବୁ ବୃଦ୍ଧ ହେଇଯାଇଥିଲେ, ବୃଦ୍ଧ ହେଇଯାଇଥିଲେ, ତେଣୁ ସେ କ୍ରନ୍ଦନ କରୁଥିଲେ, ଭକ୍ତିଦେବୀ କ୍ରନ୍ଦନ କରୁଥିଲେ। ନାରଦ ମୁନି ଯେତେବେଳେ ଦେଖିଲେ ବୃନ୍ଦାବନରେ ଏ ସ୍ତ୍ରୀ ଲୋକ ଜଣେ କ୍ରନ୍ଦନ କରୁଛନ୍ତି, ତାଙ୍କର ହୃଦୟ ବିଗଳିତ ହେଇଗଲା, ପଚାରିଲେ ଦେବୀ କାହିଁକି ଆପଣ କ୍ରନ୍ଦନ କରୁଛନ୍ତି, ଆପଣ କିଏ? ସେ କହିଲେ ମୁଁ ହେଉଛି ଭକ୍ତି ଦେବୀ, ମୋର କ'ଣ ମୋର ଆବିର୍ଭାବ ହେଇଥିଲା କୋଉଠି ନା ଦ୍ରାବିଡ଼ ଦେଶରେ ମୋର ଆବିର୍ଭାବ ହେଇଥିଲା, କିନ୍ତୁ ତାପରେ ମୁଁ ଯେତେବେଳେ ଆସିଲି କର୍ଣ୍ଣାଟକକୁ ଆସିଲି ମୋର କିଛି ବୃଦ୍ଧି ପ୍ରାପ୍ତ ହେଲା, ତାପରେ ଆସ୍ତେ ଆସ୍ତେ ମୋର କ୍ଷୟ ପ୍ରାପ୍ତ ହେଇଗଲା ମହାରାଷ୍ଟ୍ର ଏଇସବୁରେ, ଗୁଜୁରାଟକୁ ଆସିଲା ବେଳକୁ ମୁଁ ପୁରା ଜରାଜୀର୍ଣ୍ଣ ହେଇଗଲି। ଏଇମାନେ ପୁତ୍ରମାନେ ମଧ୍ୟ ସେଇଭଳି ଭାବେ ଜରାଜୀର୍ଣ୍ଣ ହେଇଯାଇଥିଲେ, କିନ୍ତୁ ମୁଁ ଯେତେବେଳେ ଆସି ବୃନ୍ଦାବନରେ ପହଞ୍ଚିଲି, ବୃନ୍ଦାବନର ସଂଯୋଗରେ ମୁଁ ପୁଣି ତରୁଣୀ ଅବସ୍ଥା ପ୍ରାପ୍ତ ହେଲି, କିନ୍ତୁ ମୋର ପୁତ୍ରମାନେ ବୃଦ୍ଧ ହେଇକି ରହିଛନ୍ତି, ଯୁବକ ହେଇପାରୁନାହାନ୍ତି। ତେଣୁ ନାରଦ ମୁନି କହିଲେ କିଛି ଚିନ୍ତା ନାହିଁ, ମୁଁ ଭଗବାନଙ୍କର ହରିଦାସ, ମୁଁ ସବୁ ଠିକ କରିଦେବି କହିକିରି ସେ ଯେତେ ବେଦ ଉପନିଷଦ ଥିଲା ଏସବୁ ପାଠ କଲେ, ବେଦ ଉପନିଷଦ ପାଠ କଲେ, ମହାଭାରତ ଇତ୍ୟାଦି ସେ ପାଠ କଲେ, କିନ୍ତୁ କିଛି ହେଲା ନା, ଖାଲି ସେ କଡ଼ରେ ଉଠେଇଲେ, ସେଇ ବୃଦ୍ଧ ଅବସ୍ଥାରେ ରହିଥିଲେ। ତେଣୁ ତାଙ୍କର ଚିନ୍ତା ପଡ଼ିଗଲା, ନାରଦ ମୁନିଙ୍କର ଚିନ୍ତା ପଡ଼ିଗଲା କ'ଣ କରାଯିବ ବର୍ତ୍ତମାନ, ତେଣୁ ସେ ଚାରିଆଡ଼େ ବୁଲି, ସେଇ ସମୟରେ ତାଙ୍କର ଆକାଶବାଣୀ ହେଲା, ତୁମେ ସତ୍କର୍ମ କର, ସତ୍କର୍ମ କର, ତାହେଲେ ତମର ଏଇ ଯୋଉ 2 ଠିକ ଯୁବକ ହେବେ। ତେଣୁ ସତ୍କର୍ମ କ'ଣ ଜାଣିବା ପାଇଁ ସେ ଚାରିଆଡ଼େ ବୁଲିଲେ, ବୁଲି ବୁଲି ଯେତେବେଳେ ପହଞ୍ଚିଗଲେ ଯାଇକିରି ବଦ୍ରିନାଥରେ, ସେଇଠି ତାଙ୍କର ବଡ଼ ଭାଇଙ୍କ ସହିତ ଦେଖା ହେଲା, ଚାରି କୁମାର, ସନକ ସନାତନ ସନାତନ ସନତ କୁମାର, ସେମାନେ ଯେତେବେଳେ ଦେଖିଲେ ନାରଦ ମୁନିକୁ ଏଭଳି ଭାବରେ ଅବସ୍ଥାରେ ଯାଉଛନ୍ତି, ଆଉ ନାରଦ କ'ଣ ହେଇଛି ତମର ଅବସ୍ଥା ନା, ସେ ଘଟଣାଟି କହିଲେ ଏଇଭଳି ଭାବରେ ଘଟଣା, ସତ୍କର୍ମ କ'ଣ ଜାଣିନ ନା, ନା ନା ସତ୍କର୍ମ ପୁରା ତମେ କହିଥିଲ ବ୍ୟାସଦେବଙ୍କୁ, ବ୍ୟାସଦେବ ଯେତେବେଳେ ସମସ୍ତ ଶାସ୍ତ୍ର ରଚନା କରିକି ମୋ ଅବସ୍ଥାରେ ରହିଥିଲେ, ତମେ ତାଙ୍କୁ କ'ଣ କହିଥିଲ ନା, ମୁଁ ତ ଭାଗବତ କହିଥିଲି ନା, ସେଇ ହଉଛି ଭାଗବତ ହଉଛି ସତ୍କର୍ମ, ଏ ଭାଗବତ ପାଠ କର ପୁଣି ଠିକ ହେଇଯିବେ। ତେଣୁ ହରିଦ୍ୱାରରେ ସବୁ ଆସିଲେ, ଚାରି କୁମାର ଭାଗବତଙ୍କୁ କହିବା ପାଇଁ ଆରମ୍ଭ କଲେ, କରିବା ପାଇଁ ଏଇ ଯୋଉ କଣ ଗୋକର୍ଣ୍ଣ ଉପାଖ୍ୟାନ ସେଥିରେ ରହିଛି, ଗୋକର୍ଣ୍ଣ ଉପାଖ୍ୟାନରେ ସେ କହିଲେ ଏବଂ ସେଠି ଯାଇକି ପହଞ୍ଚିଗଲେ, ଭକ୍ତି ଦେଇକି ପହଞ୍ଚିଗଲେ ତାଙ୍କ ପୁତ୍ରଙ୍କ ସହିତ, ଏମାନେ ସବୁ ପୁଣି ଯୁବକ ହେଇଗଲେ। ଭାଗବତ ମହାତ୍ମରେ ସେ ବର୍ଣ୍ଣନା କରାଯାଇଛି, ଗୋକର୍ଣ୍ଣ ଉପାଖ୍ୟାନ ସବୁ ରହିଛି। ଯା ହଉ, ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଏ ବୈରାଗ୍ୟ, ଜଣେ ଭଗବାନଙ୍କୁ ଭକ୍ତି କରୁଛନ୍ତି ମାନେ ଏ ଜ୍ଞାନ ଏବଂ ବୈରାଗ୍ୟ ମନକୁ ମନ ଆସି ପହଞ୍ଚିବ, ତା ପାଇଁ ଚେଷ୍ଟା କରିବା ଦରକାର ନାହିଁ। ବୈରାଗ୍ୟ ବିଦ୍ୟା ଏଇଭଳି ଭାବରେ ଗୋଟେ ଶ୍ଳୋକ ରଚନା କରିଥିଲେ ସାର୍ବମ ଭଟ୍ଟାଚାର୍ଯ୍ୟ। ସାର୍ବମ ଭଟ୍ଟାଚାର୍ଯ୍ୟ କଥା ରହିଛି, ଆମେ ଆସ୍ତେ ଆସ୍ତେ ବର୍ଣ୍ଣନା କରିବା। ସାର୍ବମ ଭଟ୍ଟାଚାର୍ଯ୍ୟ ଆମେ ଗତ ଥରକେ କହିଥିଲେ, କିଛି ସଂକ୍ଷେପ ବର୍ଣ୍ଣନା କରିଥିଲେ। ସାର୍ବମ ଭଟ୍ଟାଚାର୍ଯ୍ୟ ଉଦ୍ଧାର କରିଥିଲେ, ସେ ଜାଣିନଥିଲେ ଭଗବାନ ବୋଲି। ତାଙ୍କୁ ଗୋଟେ ସପ୍ତାହ ଜଗନ୍ନାଥ ମନ୍ଦିରରେ ସେ ବେଦାନ୍ତ ଦର୍ଶନ କହିଲେ, ବେଦାନ୍ତ ଦର୍ଶନ। ବେଦାନ୍ତ ଦର୍ଶନରେ ଶଙ୍କରାଚାର୍ଯ୍ୟ ଦେଇଛନ୍ତି ଶାରୀରିକ ଭାଷ୍ୟ, ଗୋଟିଏ ସପ୍ତାହ କାଳ ବେଦାନ୍ତ ଦର୍ଶନ କହିଲେ, ବେଦାନ୍ତ ସୂତ୍ରକୁ କହିଲେ। ମହାପ୍ରଭୁ ଚୁପଚାପ ଶୁଣୁଥିଲେ, କିଛି କହିଲେ ନାହିଁ। ତେଣୁ ଗୋଟେ ସପ୍ତାହ ପରେ ତାଙ୍କୁ ପଚାରିଲେ, ସାର୍ବମ ଭଟ୍ଟାଚାର୍ଯ୍ୟ ତମେ ଯୋଉ ଶୁଣୁଛ ଆଉ ତମେ ବୁଝୁଛ ନା ନାହିଁ, ତାଙ୍କୁ ପଚାରୁ। ତେଣୁ ସେ କହିଲେ, ଆପଣ ଯୋଉ କହୁଛନ୍ତି ବେଦାନ୍ତ ସୂତ୍ର, ମୂଳ ସୂତ୍ର 555 ସୂତ୍ର ଅଛନ୍ତି ବେଦାନ୍ତ ସୂତ୍ର। ସମସ୍ତ ବୈଦିକ ଶାସ୍ତ୍ରର ସାର ଏଇ ସୂତ୍ରରେ ବର୍ଣ୍ଣନା କରାଯାଇଛି, ବେଦାନ୍ତ ସୂତ୍ରରେ। ଭଗବତ ଗୀତା 13 ଅଧ୍ୟାୟରେ ବେଦାନ୍ତ ସୂତ୍ର ବିଷୟରେ ଭଗବାନ କହିଛନ୍ତି, ଋଷି ବିହେର ବୋଧା ଗୀତଂ ଛନ୍ଦ ବିହେର ବିବିଧ ପୃଥକ ବ୍ରହ୍ମସୂତ୍ର ପ୍ରଦେଶ ଚଳିବ ହେତୁ ମଧୁରୀ ବିନିଶ୍ଚିନ୍ତ। ଏ ଭୌତିକ ଜଗତକୁ ବିଭିନ୍ନ ପ୍ରକାର ଋଷିମାନେ ବିଭିନ୍ନ ପ୍ରକାର ବର୍ଣ୍ଣନା କରିଛନ୍ତି, କିନ୍ତୁ ବେଦାନ୍ତ ସୂତ୍ରରେ କଣ ନ୍ୟାୟକ ଭାବରେ ନ୍ୟାୟିକ ଭାବରେ ବର୍ଣ୍ଣନା କରାଯାଇଛି, ଲଜିକାଲି ବର୍ଣ୍ଣନା କରାଯାଇଛି। ବେଦାନ୍ତ ସୂତ୍ରର ଗୁରୁତ୍ୱ ଆମେ ଏଇଠି ଜାଣିବା, ଭଗବତ ଗୀତାରେ ଭଗବାନ କହିଛନ୍ତି। ତେଣୁ ଏଇ ଯେ ବେଦାନ୍ତ ସୂତ୍ର ରହିଛି, ବେଦାନ୍ତ ସୂତ୍ରରେ 555 ସୂତ୍ର ରହିଛି, ଆକୁ ବିଭିନ୍ନ ସମ୍ପ୍ରଦାୟର ଆଚାର୍ଯ୍ୟ ମାନେ ତାକୁ ସବୁ ତାହା ଉପରେ ବ୍ୟାଖ୍ୟା କରିଛନ୍ତି। ତେଣୁ ଶଙ୍କରାଚାର୍ଯ୍ୟ ଯୋଉ ବ୍ୟାଖ୍ୟା କରିଛନ୍ତି ତାକୁ କହିଲା ଶାରୀରିକ ଭାଷ୍ୟ। ସେ ଶାରୀରିକ ଭାଷ୍ୟ ସାର୍ବମ ଭଟ୍ଟାଚାର୍ଯ୍ୟ ତାଙ୍କୁ ଶୁଣୁଥିଲେ, ମହାପ୍ରଭୁ ଶୁଣୁଥିଲେ, ତେଣୁ ସବୁ କଥା ବହୁତ କଥା ରହିଛି। ତାପରେ ଭଗବାନ ତାଙ୍କୁ ଜ୍ଞାନ ଦେଲେ, ଭଗବାନ ଏଭଳି ଜ୍ଞାନ ଦେଲେ ସେ ଜାଣିଲେ ଏ ଭଗବାନ ବୋଲି। ଭଗବାନ ଜାଣି ଜାଣିକିରି ତାଙ୍କୁ ସବୁ ଏଇସବୁ ସବୁ ତାଙ୍କୁ ସ୍ତୁତି କରିଛନ୍ତି। ଏ ବହୁତ ଲୀଳା ଅଛି, ଆମେ ସେଇଟା ବର୍ଣ୍ଣନା କରିବା ନାହିଁ। ସାର୍ବମ ଭଟ୍ଟାଚାର୍ଯ୍ୟଙ୍କ ସହିତ ମିଳନ ହେଇଥିଲା, ଏସବୁ ଲୀଳା ପ୍ରଭୁର ଦାସ ବୃନ୍ଦାବନ ବିସ୍ତାରି କରିବା ଅଛନ୍ତି ଉତ୍ତମ ବର୍ଣ୍ଣନ। ଭାଗବତମ ଚୈତନ୍ୟ ଭାଗବତମରେ ଏସବୁ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ସହଜ ବିଚିତ୍ର ମଧୁର ଚୈତନ୍ୟ ବିହାର ବୃନ୍ଦାବନ ଦାସ ମୁଖୀ ଅମୃତର ଧାର। ଏସବୁ ପ୍ରକୃତ ସବୁ ଭଗବାନ କଥା ଅମୃତ, ଭଗବାନ କଥା ଅମୃତ। ଯେଉଁମାନେ ଯେତେ ଶୁଦ୍ଧ ସେମାନେ ସେ ଅମୃତକୁ ସେତେ ଆସ୍ୱାଦନ କରିପାରିବେ, ତାର ରସକୁ ଆସ୍ୱାଦନ କରିପାରିବେ। ଯେଉଁଭଳି ଭାବରେ ଆକୁରସ, ଆକୁରସ ଯଦି ମିଷ୍ଟ ରହିଛି କିନ୍ତୁ ଯେଉଁମାନଙ୍କର ଜଣ୍ଡିସ ରୋଗ ରହିଛି ସେମାନେ ସେଟାକୁ ମିଷ୍ଟତା ଆସ୍ୱାଦନ କରିପାରିବେ ନାହିଁ, କିନ୍ତୁ ଆସ୍ୱାଦନ କରି ନପାରିଲେ ମଧ୍ୟ ସେଇ ଔଷଧକୁ ସେଇ ରସକୁ ଆସ୍ୱାଦନ କରି ଚାଲିଲେ ଗୋଟେ ସମୟ ଆସିବ ଯେତେବେଳେ ତାଙ୍କର ସେ ଜଣ୍ଡିସ ରୋଗ ଭଲ ହବ, କାମଳ ରୋଗ ଭଲ ହବ, ଭଲ ହେଇଯିବ, ସେତେବେଳେ ସେ ମିଷ୍ଟତାଟାକୁ ଆସ୍ୱାଦନ କରିପାରିବେ। ତେଣୁ ଭାଗବତ କୁହନ୍ତୁ, ଚୈତନ୍ୟ ଚରିତାମୃତ କୁହନ୍ତୁ, ଭଗବତ ଗୀତା କୁହନ୍ତୁ, ଅମୃତ ଏସବୁ ଅମୃତ। ଏ ଭୌତିକ ଜଗତ ନୁହଁ, ଜିତ ଜଗତ ବସ୍ତୁ ସବୁ ସେଠି ସବୁ କଥା ଗାନ ନାଟ ଗାନ ସବୁ ସେଠି ଜଳ ହଉଛି ଅମୃତ, ସେଠି ଜଳ କଣ ତ୍ୱୟ ଅମୃତ ରହିଛି, ଜଳ ହଉଛି ଅମୃତ ସେଠି। ତେଣୁ ସେଠି ସବୁ କଥା ହଉଛି ଅମୃତ ସେଠି, ତେଣୁ ଇଏ ସବୁ ଅମୃତ ଚୈତନ୍ୟ ଅମୃତ ଧା ମହାପ୍ରଭୁଙ୍କ ଲୀଳା ଅମୃତ ଆମେ ଆସ୍ୱାଦନ କରୁଛେ। ଅତଏବ ତାହା ବର୍ଣ୍ଣିଲେ ଭାଇ ପୁନରୁକ୍ତି ଦମ୍ଭ କରି ବର୍ଣ୍ଣି ଯଦି ତୈଚ ନାହିଁ ଶକ୍ତି। ତେଣୁ ଚୈତନ୍ୟ ଭାଗବତ ଯୋଉଟା ବର୍ଣ୍ଣନା କରାଯାଇଛି ତାକୁ ଆଉ ଥରେ ବର୍ଣ୍ଣନା କରିବା ଦରକାର ନାହିଁ, କାରଣ ସେଟା ବର୍ଣ୍ଣନା କରାଯାଇଛି। ତେଣୁ ସେଟାକୁ ଯଦି ଆମେ କହିବା ତାହେଲେ ଏଇଟା ଆମର 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 ଶକ୍ତି ନାହିଁ ତାକୁ ପୁଣି ଆଉ ଥରେ ବର୍ଣ୍ଣନା କରିବା ପାଇଁ, ଆଉ ଅଧିକା କିଛି ବର୍ଣ୍ଣନା କରିବା ପାଇଁ। ତେଣୁ ଚୈତନ୍ୟ ମଙ୍ଗଳ ଯାହା କରିଲ ବର୍ଣ୍ଣନ ସୂତ୍ର ରୂପେ ସେଇ ଲୀଳା କରିବେ ସୂଚନା। ତେଣୁ ଯୋଉଟାକୁ ବିସ୍ତାର ଭାବରେ ବୃନ୍ଦାବନ ଦାସ ଠାକୁର ବର୍ଣ୍ଣନା କରିଛନ୍ତି ସେଇଟାକୁ ସଂକ୍ଷେପରେ ବର୍ଣ୍ଣନା କରାଯିବ ଚୈତନ୍ୟ ଚରିତାମୃତରେ, ଏବଂ ଯୋଉଟା ସେ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି ଏଠି ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ତେଣୁ ପ୍ରଭୁପାଦ ମହାରାଜ ଚୈତନ୍ୟ ଚରିତାମୃତ ଉପରେ ଭାଷ୍ୟ ଦେଇଛନ୍ତି, ଚୈତନ୍ୟ ଚରିତାମୃତ ହେଉଛି ଲେଟେଷ୍ଟ ଗ୍ରନ୍ଥ ସେଇଟା, ତା ଉପରେ ପ୍ରଭୁପାଦ ମହାରାଜ ଦେଇଛନ୍ତି ଭାଷ୍ୟ ଦେଇଛନ୍ତି। ତେଣୁ তার সূত্র আছে, তাহা দেহ না কইল বর্ণন যথা কথঞ্চিত করি সে লীলা কথন, যোটি ভগবানঙ্କ লীলাকୁ যদি বর্ণনা করা যাব সে সম্ভব নাহିଁ, ভগবান লীলা এতে রয়েছে। কিন্তু সংক্ষেপে সবুজ কহিয়াকୁ পড়িব, অনন্ত সে অনন্ত লীলা তাঙ্কର রয়েছে, সবুজ সংক্ষেপে বর্ণনা করা যাচ্ছে। কিন্তু তথাপি সে সংক্ষেপে মধ্য যোটা টি বিস্তার করা করছন্তি চৈতন্য ভাগবতমরে, এটি সংক্ষেপে বর্ণনা করা যাব, সেটি যোটা সংক্ষেপে বর্ণনা করা যাইছে এটি সে বিস্তার ভাবে বর্ণনা করা যাব চৈতন্য ভাগবতমরে, এই চৈতন্য চরিতামৃতরে। অতএব তার পায়ে করি নমস্কার, তাহার পায়ে অপরাধ না হোক আমার, তেণু তাঙ্ক পাদ পদ্মরে মোর নমস্কার, কৃষ্ণদাস কবিরাজ কৌশন্তি মু তাঙ্ক নমস্কার করুছি, তাঙ্ক পাদ পদ্মরে মোর যদি অপরাধ না হোক। আমি দেখিবা যেতে ভাগবতরে যেতে আচার্য মানে সব টিকা দিয়েছেন্তি, সমস্তে এই শ্রীধর স্বামীঙ্কর টিকার অনুসরণ করি কইছেন্তি সব, সেমানে কৌশন্তি শ্রীধর স্বামী এ ভাগবত অমৃতকে পান করুছিলে, আস্বাদন করুছিলে, কিন্তু সে যে তাঙ্কর কিছু উচ্চিষ্ট রয়েছে সেই উচ্চিষ্টকে আমি আস্বাদন করুছি, এইভাবে ভাবে কয়েকটি টিকাকার মানে সব টিকা দিয়েছেন্তি ভাগবতরে সব রয়েছে। তেমন এটি কৃষ্ণদাস কবিরাজ বিষয়ে মধ্যে সেই কথা কৌশন্তি, বৃন্দাবন দাস ঠাকুর পাদ পদ্মরে প্রণাম করি করি সে এইসব রচনা করছে চর্চা মত। এই মত মহাপ্রভু চলিলা নীলাচলে চারি ভক্ত সঙ্গে কৃষ্ণ কীর্তন কুতুহলে, মহাপ্রভু এইভাবে ভাবে তাঙ্কর ভক্ত মান সহিত এই নীলাচলকু আসছন্তি, আসছন্তি হোক খালি চালি চালি আসছন্তি, তা নয় বস মোটরসাইকেল বা কার ফার আসছন্তি, তা নয় কীর্তন করি করি আসছন্তি, হরে কৃষ্ণ হরে কৃষ্ণ হরে রাম হরে হরে কীর্তন করি আসছন্তি, কীর্তন করি মহাপ্রভু এই মহামন্ত্র কীর্তন র প্রচার করছন্তি আরম্ভ করছন্তি, পিতা পিতা কুহযাচ্ছে নিত্যানন্দ প্রভু মহাপ্রভু হচ্ছে দুই জন পিতা এই সংকীর্তন র, তেণু কীর্তন আরম্ভ করলে প্রেম নাম সংকীর্তন কু সে আরম্ভ করছন্তি। ভিক্ষা লাগি একদিন এক ব্রাহ্ম গিয়া আপনে বহুত অন্ন আনিল ভাগিয়া, সেঠু আসছন্তি শান্তিপুর আসছন্তি, কেতে বাট হলানি 500 কিলোমিটর পাখাপাখি বাট হব কি পাখা এইভাবে হব, তেণু গোটি গোটে গ্রামরে যাই করি সে মহাপ্রভু নিজে ভিক্ষা করি আনতি, ভিক্ষা লাগি করি একদিন এক গ্রাম গিয়া আপনি বহুত অন্ন আনিলে মাগিয়া, তেমন এইভাবে ভাবে বালেশ্বর আসি পৌঁছি গেলে, আমার ওড়িশা দেশে আসি পৌঁছি গেলে বালেশ্বরের আসি পৌঁছি করি বালেশ্বর নাম রয়েছে, পথে বড় বড় দানি বিঘ্ন নাহি করে তা সেবারে কৃপা করি আইলা যমুনারে, বাটরে বহুত নদী সব রয়েছে সেটি সব ডঙ্গা ঘাট সব রয়েছে, এইসব কোণ দেওয়া পড়ব পয়সা দেওয়া পড়ব এসব কথা রয়েছে সব, কিন্তু সেমানে কেই বিঘ্ন করুনথিলে মহাপ্রভু ছাড়ি দেউথিলে, মানে তাঙ্কু নেইকি নৌকা পার করি নদী পার করি ছাড়ি দেউথিলে, এইভাবে ভাবে নদী পার হয়েকরি আসিকরি পৌঁছিলে রেমুণারে বালেশ্বরে আসি পৌঁছি গেলে, আমার ওড়িশা কথা আরম্ভ হবে। তেণু রেমুণাতে গোপীনাথ পরম মোহন ভক্তি করি কইল প্রভু তার দর্শন, তেণু রেমুণারে মহাপ্রভু তাঙ্কর নিত্যানন্দ প্রভু চন্দ্রশেখর আচার্য আউ মুকুন্দ এমানক সহিত আউ জন চারিজন বলে কুহযাচ্ছে এমানক সহিত সে আসিকরি সেটি রহিলে, সেটি রহিকরি গোপীনাথঙ্কর পূজা পাঠ কলে স্তুতি পাঠ সব কলে দর্শন, তাহার পাদ পদ্ম নিকট প্রণাম করিতে তাহার পুষ্প চূড়া পড়িল প্রভুর মাথা, যেতবে তাঙ্কু প্রণাম কলে সেই সময়রে গোপীনাথঙ্কর রয়েছে পুষ্প মাড়া রয়েছে ভগবান মহাপ্রভুঙ্কর মাথার পড়লে, হ্যাঁ সেই ভগবান নিজে কিন্তু সেটি দেখি সে বহুত খুশি হয়ে গেলে, হ্যাঁ চূড়া পায়া মহাপ্রভুর আনন্দিত মন বহু নৃত্য গীত কইলা লয়া ভক্তগণ, বহু নৃত্য গীত কলে ভক্তমান সহিত এবং অন্য মানুষ পর্যন্ত সে লোকাল ভক্ত সবাই পৌঁছি গেলে জোরসে ধুমধাম ভাবে কীর্তন আরম্ভ হল, এ মহামন্ত্র চৈতন্য মহাপ্রভু যে আরম্ভ কলে তা পূর্বরু এটা যুগ ধর্ম লোকমানে জাণিনথিলে, আমি এটা আগে বর্ণনা করছি কিভাবে ভাবে অযোধ্যাচার্য মহাপ্রভুঙ্কু আহ্বান করছিলে, কারণ সেতবে ধর্মর গ্লানি হয়ে যাইছিল প্রকৃত ধর্ম কোন লোকমানে জাণিনথিলে, বিভিন্ন দেবাদী মান পূজা করুলে এইসব ভাবতে এইটা হচ্ছে ধর্ম। তেমন অদ্বৈতাচার্য মহাপ্রভুঙ্কু প্রার্থনা করিকি যে রয়েছি কোণ যে শাড়গ্রামে তুলসী দিয়ে গঙ্গা জল দিয়ে ভগবান আহ্বান করলে তেমন ভগবান আসলে এই যুগধর্ম প্রচার কলে। কলিযুগে বিভিন্ন যুগের বিভিন্ন প্রকার যুগধর্ম রয়েছে, কৃতিজাতি বিষ্ণু, সত্যযুগের যুগধর্ম লা ধ্যান, তৃতীয় জগত মক্ষী, তৃতীয় যুগে যজ্ঞ মাধ্যমে ভগবান আরাধনা করা যাওয়া, দ্বাপর পরিচর্যা, দ্বাপর যুগের পরিচর্যা বা মন্দির পূজা যে সব রয়েছে এটা দ্বাপর যুগের যুগধর্ম। কিন্তু কলি যুগের হচ্ছে কোণ না কলৌত হরি কীর্তন, কলি যুগের যুগধর্ম হচ্ছে ভগবান নাম কীর্তন, হরে কৃষ্ণ হরে কৃষ্ণ
কৃষ্ণ কৃষ্ণ
হরে হরে রাম হরে রাম 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 যুগ নাম কীর্তন। এই মহাপ্রভু আরম্ভ করছিলেন নদীয়ারে আরম্ভ কলে, এইটা যেটা আরম্ভ কলে সেই সময়ে মুসলমান মানে যে ব্রাহ্মণ মানে সে কহিলে ইয়ে গোটে কি নূয় ধর্ম প্রচার করছি, আঙ্কর কিছু বাদ বিচার নাই, কিছু উত্তম অধম কিছু না বাঁচিল কুহগল না, সে কৌশি বাচ বিচার করে না, ভগবান কৃষ্ণকর কিছু বাচ বিচার রয়েছে, ভগবত গীতার জ্ঞান দৌঁচ বা ভাগবত জ্ঞান দৌঁচ অর্জুন কোথায় অর্জুন তুমি সমস্ত কহব না ভগবত গীতার জ্ঞান এবং ভাগবত জ্ঞান মধ্যে উদ্যম কে সমস্ত কহব না, ইদম তে না তপস্কায় না ভক্ত কদাচন নচাশ সে কহব না এইসব জ্ঞান বাচ বিচার করছেন যে ভগবান ভক্ত নুহতি যে বিভিন্ন প্রকার অধর্মে রয়েছেন তা মনা করে কোয়া কিন্তু মহাপ্রভু যে আসলে এই সব রিষ্ট্রিকশন উঠাই দেলে আর কোশি নো রিষ্ট্রিকশন সমস্ত উত্তম অধম কিছু না বাঁচিল যাচ্ছে দিলক কৃষ্ণ প্রেম প্রদান কলে সে ব্রহ্মার দুল প্রেম সভাকার যাচ্ছে সমস্ত সে প্রদান করছেন এভাবে যে কৃষ্ণ প্রদান করে নিলে অনাত্মিক চারি চেরাঘাত করুনা অবতীর্ণ কালু বহু কাল ধরিকি যে কৃষ্ণ প্রেম কু প্রদান করা যাই নথিলা সেই কৃষ্ণ প্রেম কু মহাপ্রভু প্রদান করছেন এবং কৌশি বাচ বিচার করে না ইয়ে উত্তম ব্যক্তি সে অধম ব্যক্তি সমস্ত দিয়েছেন তেমন যে উন্নত কূলরে ছিল ব্রাহ্মণ মানে ছিল সে এটা অবজর্ভ কলে হি কন বাচ বিচার করছে না কন এইসব কী সে সব সে সময় যে রাজা লে কাজী কাজী কু জনাইলে তেমন কাজি আসিকি তাঁকর সব সংকীর্তন যে করুলে সব ভাঙ্গি দেলে সে যে মৃদঙ্গ চালিছিল তো ভাঙ্গি দেলে শিবা সঙ্গনরে এই কথা চালিছিল মহামন্ত্র কীর্তন রাতে কীর্তন করুলে এতে কীর্তন করুলে এইটা যেতে অবজেকশন কলে কাজি লোক মানুষ পঠাইকি সে ভাঙ্গি দিয়ে মৃদঙ্গ ভাঙ্গি দিয়ে আপনার এবে গলে দেখবে শিবা সঙ্গনরে সে রয়েছেন শিবা সব নারদ মুনি সেইটা সেই যে তাঁকর গুহরে নাম কীর্তন হচ্ছিল সেটা হচ্ছে প্রকৃতরে রাসস্থলী বৃন্দাবন রাসস্থলী হচ্ছে এটা সেই শিবা সঙ্গ এই নারদ মুনি অবতার এটা ভাঙ্গি দিয়ে এবে মধ্যে আপনার গল দেখবে সেই খোল ভঙ্গা রয়েছে সেই ভঙ্গা খোল রয়েছে কি না কিন্তু সেইটি গোটে রয়েছে খোল ভঙ্গা এই খোল রয়েছে এপর্যন্ত মধ্যে রয়েছে আপনার গল দেখবে সে কাজীকর স্থান রয়েছে মহাপ্রভুঙ্কর লীলা সব নবদ্বীপে আমি দেখিবা। তেণু এই যে কীর্তন আরম্ভ কলে তেমন তাকে সে ভাঙ্গি তেমন মহাপ্রভু সেটা অবজেকশন কলে লক্ষে লোক ধরিকি সন্ধ্যাবেলে যাই পৌঁছিগলে তাঙ্ক গৃহরে এই যে কাজি সব রয়েছে লক্ষে লোক ধরিকি সমস্তে সন্ধ্যাবেলে মশাল ধরিকি গলে কীর্তন করি করি গলে এইভাবে ভাবে মহাচৈতন্য মহাপ্রভু এবং কাজীঙ্ক সঙ্গে আলোচনা হয়েছে তেমন সে কাজীকে কৃপা করছেন তেমন কাজী অর্ডর কলে আউ কে তাঁকর এই সংকীর্তনরে বাধা দেবে না মুসলমান যদিও সে মুসলমান লে কিন্তু সে দৌনলে এবং বরং মহাপ্রভু মুসলমান মানুষ সব বৈষ্ণবের পরিণত করছেন মুসলমান সহ বহুত কথা সব রয়েছে নবদ্বীপের সব বর্ণনা করা যাই এইসব লীলা যাই হোক এইভাবে ভাবে মহাপ্রভু কীর্তন করি করি আসছেন বহু নৃত্য গীত সেটি আরম্ভ কলে প্রথম থর পাই এই সব জাঁড়ি লোক মানে এই যুগ ধর্ম বলে লোক মানে জাঁড়ি নথিলে কে জাঁড়ি নথিলে মহাপ্রভু সেটা স্থাপন করছেন প্রভুর প্রভাব দেখি প্রেম রূপ গুণ বিস্মিত হইলা গোপীনাথ দাস গণ গোপীনাথ আমার সেবক মানে সব লে ইয়ে সেই গোপীনাথ সেই গোপীনাথ তেমন তাঁকর যে রূপ গুণ প্রেম রয়েছে দেখিকি এমন সে বিস্মিত হয়ে গেলে ଏଭଳି କେହି ଦେଖିନଥିଲେ। ପୂର୍ବ ଲୀଳା ସବୁ ମହାପ୍ରଭୁଙ୍କର ଲୀଳା। ନାନା ରୂପେ ପ୍ରୀତିଏ କହିଲ ପ୍ରଭୁର ସେବନ, ସେଇ ରାତ୍ରି ତାହା ପ୍ରଭୁ କରିଲା ମଞ୍ଚନ। ତେଣୁ ସେ ରାତ୍ରିରେ ସେଇଠି ରହିଲେ ମହାପ୍ରଭୁ ତାଙ୍କର ସେବକ ମାନ ତାଙ୍କର ପାର୍ଷଦ ମାନଙ୍କ ସହିତ ସେଇ ଗୋପୀନାଥ ମନ୍ଦିରରେ ରହିଲେ। ମହାପ୍ରସାଦ କ୍ଷୀର ଲୋଭେ ରହିଲା ପ୍ରଭୁ ତଥା ପ୍ରଭୁ ଈଶ୍ୱର ପୁରିତାରେ କହି ଆସନ୍ କଥା। ମହାପ୍ରଭୁଙ୍କର ଗୁରୁ କେହି ନାହାନ୍ତି, ମହାପ୍ରଭୁ ସମସ୍ତଙ୍କ ଗୁରୁ, କୃଷ୍ଣ ବନ୍ଦେ ଜଗତ ଗୁରୁ। କିନ୍ତୁ ସେ ଗୁରୁ ଗ୍ରହଣ କରୁଛନ୍ତି କାହିଁକି ନା ଆମକୁ ଶିକ୍ଷା ଦେବା ପାଇଁ। ତେଣୁ ମହାପ୍ରଭୁଙ୍କର ଗୁରୁ ହଉଛନ୍ତି ଈଶ୍ୱରପୁରୀ, ଏ ମାଧବେନ୍ଦ୍ରପୁରୀଙ୍କର ଗୁରୁ ହଉଛନ୍ତି ଈଶ୍ୱରପୁରୀ, ଏ ମାଧବେନ୍ଦ୍ରପୁରୀଙ୍କର ଶିଷ୍ୟ ହଉଛନ୍ତି ଈଶ୍ୱରପୁରୀ, ଯିଏକି ଭଗବାନଙ୍କର ଗୁରୁ ଈଶ୍ୱରପୁରୀ। ତେଣୁ ଈଶ୍ୱରପୁରୀ ମହାପ୍ରଭୁଙ୍କୁ କହିଥିଲେ, ଏଇ ଲୀଳାଟିକୁ କହିଥିଲେ। ତେଣୁ ସିଏ ସେଇଠି ମହାପ୍ରଭୁ ଏଇ ଲୀଳାଟିକୁ ବର୍ଣ୍ଣନା କଲେ, ମାଧବେନ୍ଦ୍ରପୁରୀ କିଭଳି ମାଧବେନ୍ଦ୍ରପୁରୀ ପାଇଁ ଭଗବାନ ଗୋପୀନାଥ କ୍ଷୀର ଚୋରି କଲେ। ସେଇ ରାତ୍ରି ତାହା ପ୍ରଭୁ କରିଲା ବଞ୍ଚନ, ମହାପ୍ରସାଦ କ୍ଷୀର ଲୋଭେ ରହିଲା ପ୍ରଭୁ ତଥା, ସେଠି ଯୋଉ ମହାପ୍ରସାଦ କ୍ଷୀର ପ୍ରସାଦ ଦିଆଯାଏ ସେଇଠି ଭଗବାନ ମଧ୍ୟ ଲୋଭ ହେଲା। ଭଗବାନ ତ କୌଣସି କ୍ଷୁଧା ନାହିଁ ପ୍ରକୃତରେ, କିନ୍ତୁ ଭକ୍ତ ଯେତେବେଳେ ପ୍ରଦାନ କରନ୍ତି ତାଙ୍କର ସେଠି ଲୋଭ ଆସେ ସେ ଖାଦ୍ୟକୁ ଆସ୍ୱାଦନ କରିବା ପାଇଁ। ଭଗବାନ ଭଗବାନଙ୍କର ଖାଦ୍ୟ ଗ୍ରହଣ ହଉଛି ଏଇଭଳି ଭାବରେ, ଯେତେବେଳେ ଭଗବାନ ତାଙ୍କ ସାଙ୍ଗ ବାଳକ ମାନଙ୍କ ସହିତ ବୃନ୍ଦାବନ ଲୀଳା କରୁଥିଲେ, ଏଇଟାକୁ ଦେଖି ବ୍ରହ୍ମା ଆଶ୍ଚର୍ଯ୍ୟ ହେଇଗଲେ, ଇଏ କଣ ଭଗବାନ ଏଭଳି ଲୋଭ ତାଙ୍କର ରହିଛି, ତାଙ୍କର ତାଙ୍କର ସାଙ୍ଗ ବାଳକ ମାନଙ୍କର ଅଇଁଠାକୁ ଖାଉଛନ୍ତି ସେ, ଇ ଭଗବାନ ତାଙ୍କର ସନ୍ଦେହ। ତେଣୁ ସେ ପରୀକ୍ଷା କଲେ, କଣ ପରୀକ୍ଷା କଲେ ନା ତାଙ୍କର ବର୍ଷା ମାନଙ୍କୁ ଏବଂ ସାଙ୍ଗ ବାଳକ ମାନଙ୍କୁ ସବୁ ଚୋରି କରି ନେଇଗଲେ, ଏସବୁ କଥା ରହିଛି ଦଶମ ସ୍କନ୍ଧ ବାର ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ବାର ତେର ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ମଧ୍ୟ ସେଇଭଳି ଭାବରେ ଭଗବାନଙ୍କୁ ଲୋଭ ହେଲା, ରହିକିରି ସେଠି ନାନା ରୂପେ ସେଇ ରାତ୍ରି ତାହା ମହାପ୍ରସାଦ କ୍ଷୀର ଲୋଭେ ରହିଲା ପ୍ରଭୁ ତଥା ପୂର୍ବେ ଈଶ୍ୱରପୁରୀ ତାହେଲେ କହିଆଛନ୍ କଥା, ଏଇ କଥାଟି ଈଶ୍ୱରପୁରୀ କହିଥିଲେ। କ୍ଷୀରଚୋରା ଗୋପୀନାଥ ପ୍ରସିଦ୍ଧ ତାର ନାମ, ଭକ୍ତଗଣ କହେ ପ୍ରଭୁ ସେଇ ତ ଆଖ୍ୟା। ଏ ଭଗବାନ କେମିତି କ୍ଷୀର ଚୋରି କରିଥିଲେ ଗୋପୀନାଥ, ଏଇ କଥାକୁ ମହାପ୍ରଭୁ ସେଠି ଅନ୍ୟମାନଙ୍କୁ କହିଲେ ସବୁ ଏ କଥାଟିକୁ। ପୂର୍ବେ ମାଧବପୁରୀରେ ଲାଗି କ୍ଷୀର କହିଲ ଚୋରି, ଅତଏବ ନାମ ହେଲ କ୍ଷୀରଚୋରା ହରି। କ୍ଷୀରଚୋରା ହରି ଆମେ ଆସନ୍ତାକାଲି କହିବା କେମିତି ଭଗବାନ ଏ କ୍ଷୀର ଚୋରି କରିଥିଲେ ଭଗବାନ, ତାଙ୍କ ଭକ୍ତଙ୍କ ପାଇଁ କ୍ଷୀର ଚୋରି କଲେ, ଏସବୁ କଥା ରହିଛି। ତେଣୁ ଆମର ମହାପ୍ରଭୁଙ୍କ ଲୀଳା ଏସବୁ ରହିଛି। ମହାପ୍ରଭୁ ମହାମନ୍ତ୍ର କୀର୍ତ୍ତନ ଆରମ୍ଭ କରିଥିଲେ, ଆମେ ତ ମହାମନ୍ତ୍ର କୀର୍ତ୍ତନ କରି ଆମ କଥା ବିଶ୍ରାମ ଦେବା। ତେଣୁ ଏଇଠି ଆସନ୍ତାକାଲିଠୁ ଆମେ କହିବା କିଭଳି ଭାବରେ ଭଗବାନ କ୍ଷୀର ଚୋରି କରିଥିଲେ।